देवदेवा जगन्नाथ गोविंद पुरुषोत्तम नारायण ऋषिकेश पुण्य श्लोकाच्युताभ्य जगन्नाथ गोविंद पुरुषोत्तम नारायण युदाभ्याम देवदेव जगन्नाथ गोविंद पुरुषोत्तम नारायण ऋषिकेश पुण्य श्लोकाच्युताभ्याम दुईट श्लोक गोटे सहित अन्वय होती से आर श्लोक पाठ करदे अनुजानी मां कृष्ण जातं देवगति प्रभो जत्र क्वा भी जतस्तेतो भूयान्मे त्वत्पदास्पदम अनुमत हो हे देवदेव जगन्नाथ गोविंद पुरुषोत्तम नारायण ऋषिकेश पुण्यश्लोक अच्युत अभ्य हे कृष्ण दयाकरी मते देवलोक को गमन करने को अनुमति दिंतु मुझे बास करे हे प्रभु मोर मन जपरी सर्वदा आपण श्रीचरण से आश्रय ग्रहण करे तेणु आम समस्त उपस्थित भक्त सज्जन बृंद मातृबृंद को आम भागवत कथा को स्वागत जनाऊ ये नृग भगवान को स्तुति कर सतैश तीस ये चार श्लोक भगवान को स्तुति कर तेणु ये स्तुति हूँ बहुत गुरुत्वपूर्ण कारण आम भगवान तत्व को जानवा स्तुति मध्यम भगवान भगवत तत्व को बुझा जहाँ भगवद गीतार भगवान कहते मनुष्याणां सहस्रेषु कश्चित् जतति सिद्धये जततामपि सिद्धानां कश्चित् मां व्यति तत्त्वतः खूब क्वचित् लोक भगवान को तत्व जानती आम बद्ध जीवर जो आम विभिन्न प्रकार अनर्थ रही गोटी अनर्थ हो तत्वभ्रम तत्वभ्रम कहे आम ठीक भाव में भगवान तत्व को जापर ना भगवान भगवान जब आम तत्व जाना आम तेल आम मानव जन्म सफल हे भगवद गीतार भगवान कहते जन्म कर्म चमे दिव्यम एवं जो व्यति तत्वतः तोक्ता देह पुनर्जन्म नईति महामेति सुअर्जुन ये भगवान सब जन्म कर्म इत्यादि यदि आम तत्व जाना तेल आम जो बड़े शरीर त्याग करवा आौतिक जगत को आसवा ना आम मानव जन्मर सिद्धि आम प्राप्त हो जा भगवत धाम को जीवा आज प्रभुपाद महाराज बाणी थी जे आमर यो कृष्ण चेतना संघ जो रही टेम्पल रही ये गोटे चिकित्सालय गोटे हॉस्पिटल जी आसवे से मानकर ये भव रोग को चिकित्सा करव रोग चिकित्सा हेल्ले से भगवत धाम को जीवे आज प्रभुपाद महाराज बाणी थी सेटा तेणु ये कृष्ण चेतना संघ जो रही प्रभुपाद महाराज एभली भाव व्यवस्था करे आम जदि से नियम अनुसार जब चलवा ताले आमर भव रोग दूर एवं आमे भगवान भगवान को प्राप्त हो जन्म तेणु प्रभुपाद महाराज ये सब कहते गो बैक टू गॉड हेड इन दिस वेरी लाइफ यही जन्म भगवत धाम को जीवा आम यही जन्म कारण आम ठीक स्थान पहुँची जाइए ये हस्पिटाल आम जमी रही विभिन्न प्रकार हस्पिटाल रही जिते बड़ बड़ हस्पिटाल से बहुत पैसा देवा पड़ो रोग चिकित्सा करने जिते बड़ बड़ हस्पिटाल बहुत साधारण लोक मैंने गरीब लोक मैंने जापरती से गवर्नमेंट हस्पिटाल को जाती प्राइवेट हस्पिटाल बहुत प्रकार सुविधा रही से भाव फीस रही लक्ष लक्ष टा फीस ने एमती से जो रोगी अच्छा से मृत्युवरण कले से फीस ने सब रही किंतु आमर कृष्ण चेतना संघ एभली रही गोटे हस्पिटाल जो थे फ्री ट्रीटमेंट करा कौन सी कह जानी ना भागवत शुणी मैंने ये डलार दे टा दे भागवत शुण बा ये जो मंदिर को आसो ये सब कार्यक्रम योगदान कर पैसा देवा पड़ो ना ଆମେ ତାଙ୍କୁ ସବୁ ଫ୍ରିରେ ପ୍ରଦାନ କରୁ, ସବୁ କଥା ଶୁଣିବା ଫ୍ରି, ପ୍ରସାଦ ପାଇବା ଫ୍ରି, ସବୁ ଫ୍ରି, ସବୁ ଫ୍ରି, ଏ ପ୍ରଭୁପାଦ ମହାରାଜ କୃପା ଆମ ପ୍ରତି। କିନ୍ତୁ ତଥାପି ଆମର ଏତେ ହତଭାଗ୍ୟ, ଆମେ ସେଇଟା ଗ୍ରହଣ କରୁନାହୁଁ। ଚିକିତ୍ସାଳୟ ଯେଉଁ ଚିକିତ୍ସା ଚିକିତ୍ସାଳୟରେ ଯେଉଁ ଚିକିତ୍ସା ରହିଛି ସେଇଟାକୁ ଆମେ ଗ୍ରହଣ କରୁନାହୁଁ। ଏ ଭବରକୁ ଦୂର କରିବା ପାଇଁ କୌଣସି ହସ୍ପିଟାଲ ନାହିଁ ଭୌତିକ ଜଗତରେ, ଏକମାତ୍ର ହସ୍ପିଟାଲ ହେଉଛି ଇସ୍କନ। ଇସ୍କନରେ ଆସିଲେ ଆପଣ ଭବରକୁ ଦୂର ହେବ। ପ୍ରଭୁପାଦ ମହାରାଜଙ୍କର ଆଜି ବାଣୀ ଥିଲା ସେଇଟା, ମନେ ପଡ଼ିଗଲା। ତେଣୁ ଏଇ ତତ୍ତ୍ୱରେ ଜାଣିଲେ ଆମର ମଧ୍ୟ, ଆମେ ତତ୍ତ୍ୱ ଜାଣିବା ପାଇଁ ପ୍ରଭୁପାଦ ସବୁ ବ୍ୟବସ୍ଥା କରିଛନ୍ତି। ସବୁଦିନ ସକାଳେ 8-9 ଭାଗବତ କଥା କୁହାଯାଉଛି, ଏଇଟାକୁ ଯେଉଁମାନେ ଶୁଣିବେ, ଯସ୍ୟାଂ ବିଶ୍ୱେ ମହାନାୟାମ ଭାଗବତ ମଧ୍ୟ ଏଭଳି ଶାସ୍ତ୍ର ଯେ ଏଭଳି କେବଳ ଜଣେ ଶୁଣିବା ପାଇଁ ଆରମ୍ଭ କରିବା ମାନେ ତାଙ୍କର ଭବରୋଗ ଦୂର ହୋଇଯିବ। ଭାଗବତ ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟରେ କୁହାଯାଇଛି ଯେ ଏଭଳି ଯେଉଁ ଭାଗବତ ଶାସ୍ତ୍ରକୁ ରଚନା କରିଛନ୍ତି ବ୍ୟାସଦେବ, ଏଭଳି ଶାସ୍ତ୍ର ସଂହିତା ଯସ୍ୟାଂ ବିଶ୍ୱେ ମହାନାୟାମ, ନିଶ୍ଚିନ୍ତ ଭାବରେ ଆକୁ ଯେଉଁମାନେ କେବଳ ଶୁଣିବା ପାଇଁ ଆରମ୍ଭ କରିବେ ତାଙ୍କର କ'ଣ ଭକ୍ତି ଉତ୍ପାଦିତ ପୁଂସ ଶୋକ ମୋହ ଭୟ ପା, ତାଙ୍କର ଭକ୍ତି ଉତ୍ପନ୍ନ ହେବ ଏବଂ ଆର ଆନୁଷଙ୍ଗିକ ଫଳ ବା ଗୌଣ ଫଳ ହେଉଛି ଭବରୋଗ ଦୂର ହୋଇଯିବ। ଆର ମୁଖ୍ୟ ଫଳ ହେଉଛି କୃଷ୍ଣ ପ୍ରେମ ଲାଭ କରିବା। ଆମେ ଆଜି ଇଏ ଯେଉଁ କୃଷ୍ଣ ପ୍ରେମ ପ୍ରାପ୍ତ ହୋଇଛନ୍ତି, ତେଣୁ ସେ କୃଷ୍ଣ ପ୍ରେମରେ ସେ ଉଦ୍ବୁଦ୍ଧ ହୋଇକରି ଏଇସବୁ ଭଗବାନ ସ୍ତୁତି କରୁଛନ୍ତି। ଏ ସ୍ତୁତିଟି ବହୁତ ଗୁରୁତ୍ୱପୂର୍ଣ୍ଣ, ଆମେ ସବୁ ଏ ସ୍ତୁତିକୁ ସବୁ ମନେ ରଖିବା କଥା। ଯେମିତି ଗଜେନ୍ଦ୍ର ପୂର୍ବ ଜନ୍ମରେ ସ୍ତୁତି କରିଥିଲେ, ସେ ସବୁ ଭଗବାନ କୃପାରୁ ସବୁ ମନେ ରଖିପାରିଥିଲେ। ପରଜନ୍ମରେ ଯଦିଓ ସେ ହାତୀ ହୋଇକରି ଆସିଲେ, ଗଜ ହୋଇକରି ଆସିଲେ, କିନ୍ତୁ ତାଙ୍କର ସେ ପୂର୍ବ ଜନ୍ମର ସ୍ତୁତି ଯେଉଁ କରିଥିଲେ ସେଇଟା ମନେ ରହିଲା, ମନେ ପଡ଼ିଗଲା। ତେଣୁ ସେ ଭଗବାନ ସ୍ତୁତି କରି, ଯେତେବେଳେ କୁମ୍ଭୀର ତାକୁ ଆକ୍ରମଣ କରିଥିଲା ସେହି ସମୟରେ ସେ ଭଗବାନଙ୍କୁ ପ୍ରାର୍ଥନା କରିଥିଲା। ତେଣୁ ଏହିଭଳି ଭାବରେ ଏହି ମୃଗଙ୍କର ସ୍ତୁତି ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେ କହୁଛନ୍ତି ଦେବ ଦେବ ଜଗନ୍ନାଥ, ଦେବ ଦେବ ଦେବତାମାନଙ୍କର ସେ ଦେବ, ଯେତେ ଆମେ ସାଧାରଣତଃ ଲୋକମାନେ ବୈଦିକ ଯେଉଁ ଧାରା ରହିଛି ବେଦରେ, ସବୁ କର୍ମକାଣ୍ଡ ଧାରାରେ ସେମାନେ ଏଇ ଦେବତାମାନଙ୍କର ଆରାଧନା କରନ୍ତି ବା ଦେବଲୋକକୁ ଯିବା ପାଇଁ ସେମାନେ ଇଚ୍ଛା କରନ୍ତି। ଭଗବାନଙ୍କୁ ଆରାଧନା କଲେ ମଧ୍ୟ ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି କେମିତି ଏଇ ଦେବଲୋକ ପ୍ରାପ୍ତ ହେବା, ଜଣେ ଦେବତା ହେବା। ଜଣେ ଦେବତା ହେବା ମଧ୍ୟ ଏତେ ସହଜ ନୁହଁ, ଏତେ ସହଜ ନୁହଁ, କିନ୍ତୁ ଯାହା ବି ହେଉ ସେମାନେ ଏଇ ସାଧାରଣତଃ ଲୋକମାନେ ଦେବାଦେବୀମାନେ ପୂଜା କରନ୍ତି। ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହୁଛନ୍ତି କାଂକ୍ଷତଂ କର୍ମଣାଂ ସିଦ୍ଧିଂ ଯଜନ୍ତି ଇହ ଦେବତା, କ୍ଷିପ୍ରଂ ହି ମାନୁଷ ଲୋକେ ସିଦ୍ଧିର୍ଭବତି କର୍ମଯା। ଲୋକମାନେ ଏଇ ଯେଉଁ କର୍ମକାଣ୍ଡ ଧାରାରେ ରହିଛନ୍ତି ସେମାନେ ବିଭିନ୍ନ ଦେବାଦେବୀମାନଙ୍କୁ ପୂଜା କରନ୍ତି, କାହିଁକି ସେ କର୍ମରେ ସିଦ୍ଧି ପ୍ରାପ୍ତ ହେବା ପାଇଁ। କାଂକ୍ଷତଂ କର୍ମଣାଂ ସିଦ୍ଧିଂ ଯଜନ୍ତି ଇହ ଦେବତା, ଇହ ଦେବତା କହିଲେ ଭୌତିକ ଜଗତରେ ଯେଉଁ ଦେବତାମାନେ 33 କୋଟି ଦେବତା ରହିଛନ୍ତି, 33 କୋଟି ଦେବତା ଇଏ ତାଙ୍କୁ ସେ ପୂଜା କରନ୍ତି। ଭାଗବତ ମଧ୍ୟ ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବିଭିନ୍ନ ଦେବାଦେବୀମାନେ ପୂଜା ପାଇଁ ସୁଖଦେବ ଗୋସ୍ୱାମୀ କହିଛନ୍ତି ପରୀକ୍ଷିତ ମହାରାଜକୁ, ତୁମେ ଯଦି ଦରକାର ଏଇଟା ତାହେଲେ ଏଇ ଦେବତାଙ୍କୁ ପୂଜା କରିବ, ଏଇଟା ଦରକାର ହେଲେ ଏଇ ଦେବତାଙ୍କୁ ପୂଜା କରିବ, ଏଇଭଳି ଭାବରେ କହିଛନ୍ତି ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ। ତେଣୁ ଏଇଭଳି ଭାବରେ କହିକରି ତାପରେ କହିଛନ୍ତି ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାରଧି ତୀବ୍ରେଣ ଭକ୍ତି ଯୋଗେନ ଯଜତେ ପୁରୁଷଂ ପରମ, ଯାହାର ଯେକୌଣସି କାମନା କୌଣସି କାମନା ନଥାଉ ଅକାମ ସର୍ବକାମ ବା ସମସ୍ତ କାମନା ଥାଉ, ଯିଏ ଯାହା ଚାହିଁବ ମାଂଛା କରିବ, ଏବଂ ମୁଖ୍ୟ କାମ ଯେଉଁମାନେ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ମୁକ୍ତି ପାଇବାଟା ମଧ୍ୟ ଗୋଟେ କାମନା, କିନ୍ତୁ ଏଇଟାକୁ ବିଶେଷ ଭାବରେ ଦେଖାଗଲା ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାରଧି, ଯେଉଁମାନଙ୍କର ବୁଦ୍ଧି ଉନ୍ନତ ବହୁତ ଅଧିକ ରହିଛି ବୁଦ୍ଧି, ସେମାନେ ତୀବ୍ରେଣ ଭକ୍ତି ଯୋଗେନ ଯଦି ପୁରୁଷଙ୍କ ପରମ, ସେମାନେ ତୀବ୍ର ଭାବରେ ଭକ୍ତି ଯୋଗରେ ଭଗବାନଙ୍କର ଭଜନ କରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। କିନ୍ତୁ ସାଧାରଣତଃ ଲୋକମାନେ ଜାଣନ୍ତି ନାହିଁ, ତେଣୁ ସେମାନେ ବିଭିନ୍ନ ଦେବାଦେବୀମାନଙ୍କୁ ପୂଜା କରନ୍ତି, କାହିଁକିନା ସେମାନେ ଭାବନ୍ତି ଏ ଦେବାଦେବୀମାନଙ୍କୁ ପୂଜା କଲେ ଆମେ କ'ଣ ଆମେ ଶୀଘ୍ର ସିଦ୍ଧି ପ୍ରାପ୍ତ ହେବା। ଭଗବାନ ପୂଜା କଲେ ଡେରିରେ ମିଳିବା ସିଦ୍ଧି, ସାଙ୍ଗେ ସାଙ୍ଗେ ନ ମିଳିପାରେ, କିନ୍ତୁ ଭଗବାନଙ୍କୁ ପୂଜା କଲେ ମଧ୍ୟ ଖୁବ୍ ଶୀଘ୍ର ଜଣେ ଫଳ ପ୍ରାପ୍ତ ହୋଇପାରିବ। ଭାଗବତ ଆରମ୍ଭରେ କୁହାଯାଇଛି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ଆଶ୍ୱାସନ ଦେଉଛନ୍ତି ଦ୍ୱିତୀୟ ସ୍କନ୍ଦ ପ୍ରଥମ ଅଧ୍ୟାୟରେ କହୁଛନ୍ତି ଭଗବାନଙ୍କୁ ଭଜନ କଲେ ଯେତେ ଶୀଘ୍ର ଫଳ ପ୍ରାପ୍ତ ହେବା, ଆଉ କାହାର ଭଜନ କଲେ ଏତେ ଶୀଘ୍ର ଆମେ ଫଳ ପ୍ରାପ୍ତ ହୋଇପାରିବା ନାହିଁ। ଏହି ସୂର୍ଯ୍ୟବଂଶରେ ଜଣେ ରାଜା ଆସୁଛନ୍ତି, ସେ ଖଟୁଆଙ୍ଗ। ଖଟୁଆଙ୍ଗ ମହାରାଜ ଯେତେ ଶକ୍ତିଶାଳୀ ଥିଲେ, ଦେବତାମାନଙ୍କ ସହିତ ମିଶିକରି ଅସୁରମାନଙ୍କ ବିରୁଦ୍ଧରେ, ଦେବତାମାନଙ୍କୁ ସାହାଯ୍ୟ କରିବା ପାଇଁ ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ତେଣୁ ଏହିଭଳି ଭାବରେ ଅସୁରମାନଙ୍କୁ ପରାସ୍ତ କରିବା ପରେ ଦେବତାମାନେ ତାଙ୍କୁ ପଚାରିଲେ, ମହାରାଜ ଆପଣ ଆମକୁ ବହୁତ ସାହାଯ୍ୟ କଲେ, ଆମେ କ'ଣ ଫଳ, ଆପଣ କ'ଣ ପୁରସ୍କାର ବା ବର ଦେବୁ ଆପଣଙ୍କୁ, ଆପଣ କ'ଣ ଚାହାନ୍ତି? ତେଣୁ ସେ କହିଲେ, ମୋତେ ମୁକ୍ତି ପ୍ରଦାନ କରିପାରିବ ନା ନା, ସେଇଟା ଆମେ ଦେଇପାରିବୁ ନାହିଁ। ତାହେଲେ କୁହ, ମୋର କେତେ ଆୟୁଷ ଅଛି? ତାଙ୍କର ଆୟୁଷ ଥିଲା ଗୋଟିଏ ମୁହୂର୍ତ୍ତ, 48 ମିନିଟ୍, ଗୋଟିଏ ମୁହୂର୍ତ୍ତ ଥିଲା ତାଙ୍କର ଆୟୁଷ। ତେଣୁ ସେ ତାଙ୍କଠାରୁ ଗୋଟିଏ ଦ୍ରୁତଗାମୀ ଯାନ ଆଣିକରି ଆସିଲେ, ସ୍ୱର୍ଗରୁ ଆସିଲେ ପୃଥିବୀ ପୃଷ୍ଠକୁ, ଅଯୋଧ୍ୟା ଲୋକକୁ ଆସିଲେ, ଅଯୋଧ୍ୟା ଧାମକୁ ଆସିଲେ। ସେଇଠି ଭଗବାନଙ୍କର ଆରାଧନା କରିକିରି ଭଗବତ ଧାମକୁ ଗଲେ। ଇଏ ଆମର ଗିନିସ୍ ବୁକ୍ ଅଫ୍ ରେକର୍ଡ଼, ସ୍ପିରିଚୁଆଲ୍ ଗିନିସ୍ ବୁକ୍ ଅଫ୍ ରେକର୍ଡ଼। ଯେମିତି ଆମର ଗୋଟେ ରହିଛି ଗିନିସ୍ ବୁକ୍ ଅଫ୍ ରେକର୍ଡ଼, କିଏ ସବୁଥିରେ ଶ୍ରେଷ୍ଠ ଯେଉଁମାନେ ରହିଛନ୍ତି ତାଙ୍କର ନାମ ସେଥିରେ ରହିଛି। ତେଣୁ ଆମର ସ୍ପିରିଚୁଆଲ୍ ଗିନିସ୍ ବୁକ୍ ଅଫ୍ ରେକର୍ଡ଼ ହେଉଛି ଏଇଟା, ଯେ ଖଟୁଆଙ୍ଗ ମହାରାଜ ଯେ ଗୋଟିଏ ମୁହୂର୍ତ୍ତରେ ଭଗବାନଙ୍କୁ ପ୍ରାପ୍ତ ହୋଇଥିଲେ। ଆଉ କେତେ ସହଜରେ, ଆଉ କେତେ ଶୀଘ୍ର ଜଣେ ପ୍ରାପ୍ତ ହେବ, ତାଙ୍କର ସିଦ୍ଧିକି କେମିତି ପ୍ରାପ୍ତ ହେବ? ତେଣୁ ସୁଖଦେବ ଗୋସ୍ୱାମୀ ଏଇଟା ପରୀକ୍ଷିତ ମହାରାଜ କହିବାର ଉଦ୍ଦେଶ୍ୟ ଥିଲା, ପରୀକ୍ଷିତ ତୁମର ତ 7 ଦିନ ଆୟୁଷ ଅଛି, ତୁମେ ଉପକଳ୍ପ ତତ୍ ସର୍ବମ ତାବତ୍ ଯତ୍ ସାମ୍ପ୍ରାୟିକମ୍, ତୁମର ପରଜନ୍ମ ପାଇଁ ସେସବୁ କାର୍ଯ୍ୟ କର। ବର୍ତ୍ତମାନଠୁ 7 ଦିନ ଅଛି, ତୁମେ ସେସବୁ କାର୍ଯ୍ୟ କର। କୌଣସି କାର୍ଯ୍ୟ ନା ଭଗବାନ କଥା ଶ୍ରବଣ କର, ଇଏ ହେଉଛି କାର୍ଯ୍ୟ। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ ସ୍ମର୍ତ୍ତବ୍ୟଶ୍ଚ ଯଥାଭୟମ୍। ଯେଉଁମାନେ ମୃତ୍ୟୁକୁ ପାର ହେବା ପାଇଁ ଚାହୁଁଛନ୍ତି, ସେମାନେ ଭଗବାନଙ୍କର, ଏ ଭଗବାନଙ୍କର ହରି ଏ ବିଶେଷ ପଦ, ତାଙ୍କର 3ଟି ବିଶେଷଣ ରହିଛି। କ'ଣ କ'ଣ ନା, ସେ ହେଉଛନ୍ତି ସର୍ବାତ୍ମା, ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି, ଏଠି ମଧ୍ୟ ସେ କଥା କୁହାଯିବ, ଆତ୍ମା ସେ ପରମାତ୍ମା। ତସ୍ମାତ୍ ଭାରତ ସର୍ବାତ୍ମା, ସେ ସମସ୍ତଙ୍କର ଆତ୍ମା, ସେ ହେଉଛନ୍ତି ଭଗବାନ, ସେ ହେଉଛନ୍ତି ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ, ସବୁକିଛି ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି। ଏତେ ଯାହା ଐଶ୍ୱର୍ଯ୍ୟ ରହିଛି ଭୌତିକ ଜଗତରେ, ଭୌତିକ ଜଗତ ଉର୍ଦ୍ଧ୍ୱରେ, ସବୁକିଛି ତାଙ୍କ ପାଖରେ ରହିଛି ଭଗବାନ। ଏବଂ ସେ ହେଉଛନ୍ତି ଈଶ୍ୱର, ସେ ହେଉଛନ୍ତି ନିୟନ୍ତ୍ରଣକାରୀ। ତେଣୁ ତାଙ୍କ ବିଷୟରେ ଶ୍ରବଣ କରିବା କଥା, କୀର୍ତ୍ତନ କରିବା କଥା ଏବଂ ସ୍ମରଣ କରିବା କଥା, ଯେଉଁମାନେ ମୃତ୍ୟୁକୁ ପାର ହେବା ପାଇଁ ଚାହୁଁଛନ୍ତି। ତେଣୁ ଏଇଠି କୁହାଯାଉଛି ଭଗବାନଙ୍କୁ ଗୋଟିଏ ଲୋକମାନେ ଏଇଟା ଜାଣନ୍ତି ନାହିଁ, ତେଣୁ ସେମାନେ ବିଭିନ୍ନ ଦେବାଦେବୀମାନେ ପୂଜା କରନ୍ତି, କିନ୍ତୁ ଦେବତାମାନେ ମଧ୍ୟ ତାଙ୍କର ଅସୁବିଧା ହେଲେ ସେ ଆଙ୍କୁ ପୂଜା କରନ୍ତି, ଭଗବାନ ପୂଜା କରନ୍ତି, ଦେବ ଦେବ। ଆମେ ଦେଖିବା ବହୁ ସ୍ଥାନରେ ଭାଗବତରେ ବର୍ଣ୍ଣନା କରାଯାଏ, ଅଷ୍ଟମ ସ୍କନ୍ଦରେ ଆମେ ଦେଖିବା ସମୁଦ୍ର ମନ୍ଥନ ଲୀଳାରେ, ଯେତେବେଳେ ଅସୁରମାନେ ଆକ୍ରମଣ କରିଦେଲେ ଦେବତାମାନଙ୍କ ଉପରେ, ସେତେବେଳେ ଦେବତାମାନେ ଭଗବାନଙ୍କୁ ପ୍ରାର୍ଥନା କଲେ, ବ୍ରହ୍ମାଙ୍କ ପାଖକୁ ଗଲେ। ଅଷ୍ଟମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବ୍ରହ୍ମାଙ୍କୁ ଯାଇ ପ୍ରାର୍ଥନା କଲେ, ପ୍ରଭୁ ଆମକୁ ରକ୍ଷା କରନ୍ତୁ ଅସୁରମାନଙ୍କ କବଳରୁ। ତେଣୁ ବ୍ରହ୍ମା ଭଗବାନଙ୍କୁ ପ୍ରାର୍ଥନା କଲେ, ଅଷ୍ଟମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ବହୁତ ସୁନ୍ଦର ସ୍ତୁତି କରିଛନ୍ତି ସେମାନେ, ଦେବତାମାନେ ଭଗବାନ ସ୍ତୁତି କରୁଛନ୍ତି। ତେଣୁ ଦେବତାମାନଙ୍କ ଦେବ ହେଉଛନ୍ତି ଭଗବାନ, ଦେବତାମାନଙ୍କ ଯେତେବେଳେ ଅସୁବିଧା ପଡ଼େ ସେତେବେଳେ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି। ତେଣୁ ଆମେ ଦେବତାମାନଙ୍କ ଶରଣରେ ଗଲେ କ'ଣ ଆମକୁ ସେ ସାହାଯ୍ୟ କରିବେ? ଯେଉଁମାନେ ଜାଣନ୍ତି ନାହିଁ ଏ କଥା, ସେମାନେ ବିଭିନ୍ନ ଦେବଦେବୀମାନଙ୍କୁ ପୂଜା କରନ୍ତି। ଭଗବତ ଗୀତାରେ ଭଗବାନ କହିଲେ କ'ଣ, ଯେଉଁମାନଙ୍କର କାମ ସ୍ଥିତ ଜ୍ଞାନ ପ୍ରପଦ୍ୟନ୍ତି ଅନ୍ୟ ଦେବତା, ତଙ୍କ ତଙ୍କ ନିମାସ୍ଥାଏ ପ୍ରକୃତି ଅନ୍ୟ ଦଶୟା, ଯାହାଙ୍କର ବିଭିନ୍ନ ପ୍ରକାର କାମନା ରହିଛି, କୃତଜ୍ଞାନ ତାଙ୍କର ଜ୍ଞାନଟି ନଷ୍ଟ ହୋଇଯାଇଛି, ତେଣୁ ସେମାନେ ବିଭିନ୍ନ ଦେବାଦେବୀମାନଙ୍କୁ ପୂଜା କରନ୍ତି। ଏବଂ ଦେବାଦେବୀମାନଙ୍କୁ ପୂଜା କରି ଯେଉଁ ସେ ଫଳ ପ୍ରାପ୍ତ ହୁଅନ୍ତି, ସେ ଫଳ ମଧ୍ୟ ଭଗବାନ ପ୍ରଦାନ କରନ୍ତି। ଦେବତାମାନେ ଯେ ଇଣ୍ଡିପେଣ୍ଡେଣ୍ଟ ଫଳ ଦେବାରେ ନୁହଁ, ଭଗବାନଙ୍କର କୃପାରୁ ସେ ଦେଉଛନ୍ତି। ତେଣୁ ଇଏ ରହୁଛନ୍ତି ଦେବ ଦେବ, ଦେବତାମାନଙ୍କୁ ଦେବତା, ଦେବତାମାନଙ୍କୁ ଯେତେବେଳେ ଅସୁବିଧା ଆସେ ସେତେବେଳେ ସେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି। ତେଣୁ ଭଗବାନ ଆସି ତାଙ୍କୁ କହିଲେ, ଉପାୟ କହିଲେ, ତୁମେ ଯାଇକି ସମୁଦ୍ର ମନ୍ଥନ କର, ଏସବୁ କଥା ଅଷ୍ଟମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି, 5ରୁ 12 ଏ 8ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଦେବତାମାନଙ୍କର ସେ ଦେବ, ପ୍ରଭୁ ଆପଣ ଜଗନ୍ନାଥ, ଜଗତର ନାଥ ଆପଣ, जगन्नाथ समस्तों नाथ जगन्नाथ जगन्नाथ से जगतनाथ पुरुषोत्तम भगवान सनातन गोस्वामी बहुत सुंदर भाष्य दे जगन्नाथ पुरुषोत्तम क्षेत्र विषय जगन्नाथ विषय जगन्नाथ समस्त नाथ जगतर नाथ आर भाव कौन आम विश्वनाथ चक्रवर्ती ठाकुर भाव बुझा कौन तार कहार उद्देश्य कौन कौ उद्देश्य श्लोकटी कहते मनर भावना कौन तेणु देवदेव जगन्नाथ गोविंद पुरुषोत्तम भगवान को गोविंद बोली कहुची कहीं गो शब्दर अर्थ हो गाभी एवं गो शब्दर अर्थ हो इंद्रिय तेणु गाभी एवं इंद्रिय मान को जी आनंद प्रदान करते से गोविंद गोविंद भगवान गोविंद देव भगवान को विभिन्न प्रकार तांकर रूप रही सब प्रकाश रही तीनोटी हूँ मुख्य प्रकाश भगवान श्री गोविंद गोपीनाथ मदन मोहन तेणु कृष्णदास कविराज गोस्वामी सीटा वर्णना कर जय राधे जय कृष्ण जय वृंदाव श्री गोविंद गोपीनाथ मदन मोहन ये हूँ संबंध अभिधेय प्रयोजन ये तीनोटी तत्व वेद रे तीनोटी तत्व रही संबंध तत्व हो मदन मोहन अभिधेय तत्व व भक्ति ये हूँ तार अधिष्ठात देव हो गोविंद देव ये हूँ भक्ति एवं प्रयोजन तत्व तार अधिष्ठात देव हो गोपीनाथ श्री गोविंद गोपीनाथ मदन मोहन तेणु गोविंद अर्थ हो समस्त को आनंद प्रदान करती आम को आनंद प्रदान करे कर गोविंद सी कारण से इंद्रिय मान को आनंद प्रदान करती गोविंद पुरुषोत्तम पुरुष मान भर उत्तम से पुरुष पुरुषोत्तम भगवान जदि जन पुरुष भगवदगीत भगवान कह अर्जुन कहले ना भगवान स्तुति कले से कहले परम ब्रह्म परम धाम पवित्र परम भगवान पुरुषं शाश्वतं दिव्यं आदिदेवं अजं विभु सी हूँ परम ब्रह्म से मैंने कौन परम ब्रह्म बा श्रेष्ठ ब्रह्म श्रेष्ठ से परम ब्रह्म एवं परम धाम समस्त सी हूँ आश्रयस्थल परम धाम परम ब्रह्म परम धाम पवित्र परम भगवान हूँ परम पवित्र एवं सी हूँ पुरुष पुरुष प्रकृत अर्थ हूँ प्रभुपाद महाराज कहती उपभोगकारी पुरुष प्रकृत अर्थ हूँ पुरुष अनेक शब्द अनेक अर्थ रही गोटे अर्थ हूँ उपभोगकारी भगवान हूँ उपभोगकारी तेणु सी हूँ पुरुष शाश्वत सब से पुरुष एमती नुह से जन स्त्री कि मझे मझे से भगवान स्त्री अवतार ग्रहण करती केमी मोहिनी रूप से भगवान आसते ये हूँ कि भगवान हूँ पुरुष शाश्वत ये कौन गोविंदम पुरुषोत्तम पुरुष मान को श्रेष्ठ पंदर अध्याय कह जाए से श्लोकटी सतर नंबर श्लोक बोधे ये कही आम से कह सनातन गोस्वामी भाष्य कही पुरुषोत्तम एवं सी हूँ नारायण नारायण कहले मनुष्य मान नारायण 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 जीव समूह जे आश्रयस्थल शरण नियन अयन शरण जी प्रदान कर नारायण सीए नारायण ऋषिकेश ऋषिकेश कहले ऋषिक कहले इंद्रिय इंद्रिय कर ईश इंद्रिय मान इंद्रिय मान स्वामी हूँ ऋषिकेश के ईश हूँ नियंत्रणकारी ईश्वर ऋषिकेश भगवान गोटे नाम हूँ ऋषिकेश एवं भक्तिर संज्ञा जो रूप गोस्वामी देखते भक्तिर सामर्थ्य सुंदर से कहते ऋषिकेण ऋषिकेश सेवनम भक्ति उच्यते अन्या विलासिता शून्यम ज्ञान कर्मादि अनावृतम आनु ना सर्वपादि विनिर्मुक्तम तत्परत्वेन निर्मलम ऋषिकेण ऋषिकेश सेवनम भक्ति उच्यते भक्तिर संज्ञा यही भाव दुईटी श्लोक देखते भक्तिर सामर्थ्य सुंदर गोटे हूँ कौन ना सर्वपादि विनिर्मुक्त ଆମେ ଆମ ନିଜର ପ୍ରକୃତ ପରିଚୟ ଜାଣିନେ, ଆମେ ନିଜର ଉପାଧିକୁ ପରିଚୟ ବୋଲି କହୁଛେ। ଯେମିତି ଆମେ ଗୋଟେ ସାର୍ଟ ପିନ୍ଧିଛେ, ଆମେ କହିବାନି ଆମେ ଏ ସାର୍ଟ ବୋଲି, ଆଜି କହନ୍ତି ଆମେ ହେଉଛୁ ସାର୍ଟ ବୋଲି, ସିଏ ପ୍ରକୃତରେ ଉପାଧିକୁ ନିଜର ପରିଚୟ ଦେଉଛି, କିନ୍ତୁ ସିଏ କିଏ କହିବ ନାହିଁ ମୁଁ ଯେଉଁ ସାର୍ଟ ବୋଲି। ସେଇଭଳି ଭାବରେ ଆମେ ଶରୀର ଯେଉଁ ସମ୍ବନ୍ଧୀୟ ଆମେ ଦେଉଛେ, ପରିଚୟ ଦେଉଛେ, ଏଇଟା ହେଉଛି ଗୋଟେ ଉପାଧି। ତେଣୁ ଏଇ ଉପାଧିରୁ ଯେଉଁମାନେ ମୁକ୍ତ ହେଉଛନ୍ତି, ସର୍ବୋପାଧି ବିନିର୍ମୁକ୍ତ ତତ୍ପରତ୍ୱ ନିର୍ମଳ, ଭଗବାନଙ୍କ ସହ ଯୁକ୍ତ ହୋଇକରି ଭଗବାନ ସେବାରେ ଆମେ ଯଦି ପବିତ୍ର ହୋଇଯିବା, ଏଇ ହିଷିକେଣ ହିଷିକେ ସେବନମ, ଏ ଇନ୍ଦ୍ରିୟମାନଙ୍କ ଦ୍ୱାରା ଇନ୍ଦ୍ରିୟମାନଙ୍କ ପ୍ରଭୁକୁ ଯଦି ଆମେ ପୂଜା ସେବା କରିବା, ତାହେଲେ ଏଇଟାକୁ ଭକ୍ତି କୁହାଯିବ, ଭକ୍ତିର ଉଚ୍ଚତେ। ଇଏ ହେଉଛି ଭକ୍ତିର ସଂଜ୍ଞା ରୂପ ଗୋସ୍ୱାମୀ ଦେଇଛନ୍ତି। ଆମେ ଏଇଟା ଭକ୍ତିଧାରା, ଇସ୍କନ ଧାରା ହେଉଛି ଭକ୍ତିଧାରା, ଆମେ ସବୁ ସବୁ ଜାଣିବା କଥା। ଭକ୍ତିର ସଂଜ୍ଞା କ'ଣ, ଭକ୍ତିର କ'ଣ ଫଳ ସବୁ ରହିଛି ସବୁ ଜାଣିବା କଥା। ଭକ୍ତିର ସାମନ୍ତ ସେଥିରୁ ବର୍ଣ୍ଣନା କରାଯାଇଛି, ମହାପ୍ରଭୁ ତାଙ୍କୁ ଦେଇଥିଲେ ସେ ଜ୍ଞାନ ଦେଇକରି ଅଶ୍ୱାସମେଧ ଘାଟରେ, ଦଶାଶ୍ୱମେଧ ଘାଟ ଯେଉଁ ରହିଛି ବାରାଣସୀରେ, ସେଇଠି ଦଶ ଦିନ ଧରି ଶିକ୍ଷା ଦେଇଥିଲେ ତାଙ୍କୁ ରୂପ ଗୋସ୍ୱାମୀଙ୍କୁ। ତେଣୁ ତାଙ୍କଠାରୁ ଶିକ୍ଷା ପାଇକରି ଭକ୍ତିର ସାମନ୍ତ ସବୁ ଶାସ୍ତ୍ରର ସବୁ ରଚନା କରିଛନ୍ତି। ନାନା ଶାସ୍ତ୍ର ବିଚାରଣୀକ ନିପୁଣ ସଧର୍ମ ସଂସ୍ଥାପକ ଲୋକାନାଂ ହିତକାରିଣ ତ୍ରିଭୁବନେ ମାନ୍ୟୌ ଶରଣ୍ୟାକର ରାଧା କୃଷ୍ଣ ପଦାରବିନ୍ଦ ଭଜନା ନନ୍ଦେ ନମତାଳିକ ବନ୍ଦେ ରୂପ ସନାତନ ରଘୁଯୁଗ ଶ୍ରୀଜୀବ ଗୋପାଳକ। ସବୁ ଶାସ୍ତ୍ରକୁ ବିଚାର କରିଛନ୍ତି, ଅନେକ ଶାସ୍ତ୍ର ରହିଛନ୍ତି, ସବୁ ଶାସ୍ତ୍ର ବିଚାର କରିକି ନିପୁଣ ସେ ଏକ୍ସପର୍ଟ, ଶାସ୍ତ୍ରକୁ ବିଚାର କରିକିରି ନାନା ଶାସ୍ତ୍ର ବିଚାର ନେଇକି ନିପୁଣ ସଦ୍ଧର୍ମ ସଂସ୍ଥାପକ, ଏଇ ସଦ୍ଧର୍ମକୁ ସ୍ଥାପନ କରିଛନ୍ତି, ସଦ୍ଧର୍ମ ସଂସ୍ଥାପକ ଲୋକମାନଙ୍କ ହିତକାରୀ ନଉ, ଲୋକମାନଙ୍କ ହିତ ପାଇଁ ଏସବୁ କରିଛନ୍ତି। ଲୋକମାନଙ୍କ ହିତକାରୀ ନଉ ତ୍ରିଭୁବନ ମାନ୍ୟୁ, ତ୍ରିଭୁବନ ତାଙ୍କୁ ମାନୁଛନ୍ତି ସେମାନଙ୍କୁ ଷଡ଼ ଗୋସ୍ୱାମୀଙ୍କୁ। ଆମର ଧାରା ହେଉଛି ରୂପାନୁଗ ଧାରା, ରୂପ ଗୋସ୍ୱାମୀଙ୍କର ଆମେ ଅନୁଗ, ତାଙ୍କର ଧାରାରେ ଆମେ ରହିଛେ, ସେହି ଧାରାରେ ପ୍ରଭୁପାଦ ମହାରାଜ ଅଛନ୍ତି, ପ୍ରଭୁପାଦ ମହାରାଜ ସେହି ଅନୁସାରେ ସବୁ ନିୟମ କରିଛନ୍ତି। ତ୍ରିଭୁବନ ମାନୁ ସଦ୍ଧର୍ମ ତ୍ରିଭୁବନ ମାନୁ ଶରଣ୍ୟା କରୁ, ସେ ଶରଣ ପ୍ରଦାନ କରିଛନ୍ତି ଆମମାନଙ୍କୁ, ଆମେ ତାଙ୍କ ଶରଣରେ ରହିଛେ, ତାଙ୍କ ମାଧ୍ୟମରେ ଭଗବାନଙ୍କ ଶରଣରେ ଯାଉଛେ। ତେଣୁ ଏହିଭଳି ଭାବରେ ଷଡ଼ ଗୋସ୍ୱାମୀ ଷ୍ଟକମ୍ ରହିଛି, ରଚନା କରାଯାଇଛି। ତେଣୁ ଏଠି ସେ କହୁଛନ୍ତି ନାରାୟଣ ହୃଷିକେଶ ପୁଣ୍ୟ ଶ୍ଳୋକ ଅଚ୍ୟୁତ ଅବ୍ୟୟ, ଆପଣ ହେଉଛନ୍ତି ପୁଣ୍ୟ ଶ୍ଳୋକ, ଭଗବାନ ଶ୍ଳୋକ କହିଲେ ଯଶ ଭଗବାନ ଯଶ ହେଉଛି ବହୁତ ମହାନ ଯଶ ରହିଛି ଭଗବାନଙ୍କର, ଏବଂ ସିଏ ହେଉଛନ୍ତି ଅଚ୍ୟୁତ, ତାଙ୍କର କେବେ ହେଲେ ପତନ ହୁଏ ନାହିଁ, ଚ୍ୟୁତ ହୁଏ ନାହିଁ, ସେଥିପାଇଁ ସେ ଅଚ୍ୟୁତ। ଭଗବତ ଗୀତା ଆରମ୍ଭରେ ଅର୍ଜୁନ ଭଗବାନଙ୍କୁ ଅଚ୍ୟୁତ ସମ୍ବୋଧନ କରିଥିଲେ, ସେ କହିଲେ କ'ଣ ଯେଉଁ ରହିଛି, ସେନୋର ଉଭୟର ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଦୁଇ ସେନାଙ୍କ ମଧ୍ୟରେ ଆମର ରଥକୁ ସ୍ଥାପନ କରନ୍ତି ଅଚ୍ୟୁତ, ଭଗବାନ ତ ଅଚ୍ୟୁତ, ତାଙ୍କର କେବେ ହେଲେ ପତନ ହେବ ନାହିଁ। ଏସବୁ ଯେଉଁ ଭଗବାନଙ୍କୁ ସମ୍ବୋଧନ କରୁଛନ୍ତି, ମୃଗ ମହାରାଜଙ୍କର କ'ଣ ଭାବ ରହିଛି ସେଇଟାକୁ ଆଚାର୍ଯ୍ୟ ମୁଁ ଟିକାର କରିଛି, ଆମେ ସେଇଟା ଶୁଣିବା। ଆମେ ପ୍ରଥମେ ସେ ଅର୍ଥକୁ ବୁଝିବା, ତାପରେ ଶ୍ଳୋକର ମାନେ ଶବ୍ଦର ଅର୍ଥକୁ ବୁଝିବା, ତାପରେ ଆମେ ସେଟାକୁ ସେ ଟିକାକାରେ ପ୍ରବେଶ କରିବା। ଏବଂ ଅବ୍ୟୟ, ସେ ହେଉଛନ୍ତି ଅବ୍ୟୟ, ତାଙ୍କର ବ୍ୟୟ ନାହିଁ, ଭୌତିକ ଜଗତରେ ଆମେ ଧାହା ଦେଖୁଛେ ସବୁ ବ୍ୟୟ ହୋଇଯାଉଛି। ଆମ ପାଖରେ ଯଦି ଲକ୍ଷେ ଟଙ୍କା ଅଛି, ଆମେ ଯଦି ଖର୍ଚ୍ଚ କରି ଚାଲିବା, ସେ ଜିରୋ ହୋଇଯିବ, ମାଇନସ୍ ବାଲାନ୍ସ ଆସିଯିବ, କିନ୍ତୁ ଭଗବାନ ହେଉଛନ୍ତି ଅବ୍ୟୟ, ପୂର୍ଣ୍ଣ, ସେ ହେଉଛନ୍ତି ପୂର୍ଣ୍ଣ। ଓଂ ପୂର୍ଣ୍ଣମଧ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦ୍ଧତେ ପୂର୍ଣ୍ଣ ସେ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବିଷ୍ୟତେ ବସିଷ୍ୟତେ, ସେ ହେଉଛନ୍ତି ପୂର୍ଣ୍ଣ ଅବ୍ୟୟ, ତାଙ୍କଠାରୁ ପୂର୍ଣ୍ଣ ଚାରି ଆସିଲେ ମଧ୍ୟ ସେ ପୂର୍ଣ୍ଣ ରହନ୍ତେ, ଆମେ ସବୁ ପୂର୍ଣ୍ଣ ଭଗବାନଙ୍କର ଅଂଶ ହିସାବରେ, ଆମେ ମଧ୍ୟ ସେ ପୂର୍ଣ୍ଣ, ଆମେ ସବୁ ଭଗବାନଙ୍କଠାରୁ ଆସିଲା ପରେ ମଧ୍ୟ ଭଗବାନଙ୍କର ଖାଲି ହୋଇଗଲା, ଭଗବାନଙ୍କର ଶକ୍ତି କମିଗଲା, ତା ନୁହଁ, ଭଗବାନ ତ ଅବ୍ୟୟ। ତେଣୁ ଏ ଦୁଇଟି ଶ୍ଳୋକ ରହିଛି, ଆମେ ଏଇ ଗୋଟେ ଶ୍ଳୋକ ପ୍ରଥମେ ଶୁଣିବା, ତାଙ୍କ ଭାବ କ'ଣ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କ ଭାବରେ, ତାଙ୍କର ଯେଉଁ ନୃଗ ମହାରାଜ ପ୍ରାର୍ଥନା କରିଛନ୍ତି, ତାଙ୍କର ମନର ଭାବଟାକୁ ପ୍ରକାଶ କରିଛନ୍ତି। ଭାଗବତରେ ଯେଉଁ ଶ୍ଳୋକ ସବୁ ରହିଛି, ଏ ଶ୍ଳୋକ ଯେଉଁ କୁହାଯାଇଛି ତାର କ'ଣ, ତାର କହିବାର ଯିଏ କହୁଛନ୍ତି ତାଙ୍କର ମନର ଭାବନାଟା କ'ଣ, ସେଇଟା ଆମେ ଭାଗବତ ଶ୍ଳୋକରୁ ଜାଣିପାରିବା ନାହିଁ, ସେଇଟା ଟୀକାରୁ ଜାଣିବା। ପ୍ରଭୁପାଦ ମହାରାଜ ସେସବୁ ଟୀକା ପ୍ରଦାନ କରିଛନ୍ତି ଏବଂ ଅନ୍ୟ ଆଚାର୍ଯ୍ୟମାନେ ମଧ୍ୟ ଟୀକା ପ୍ରଦାନ କରିଛନ୍ତି। ତେଣୁ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ସହସ ଉତ୍ପନ୍ନୟା ଶ୍ରଦ୍ଧୟା ଭାଗବତ କୃପୟା ଲବ୍ଧ ଦାସ୍ୟୋ ନାମାନେବ ଅନୁକୃତ୍ୟନ୍ ଅନୁଜ୍ଞା ପ୍ରାର୍ଥୟତେ। ଭଗବାନଙ୍କୁ ସ୍ତୁତି କରିକି ଭଗବାନଙ୍କଠାରୁ ବିଦାୟ ନେବେ, ଭଗବାନଙ୍କଠାରୁ ବିଦାୟ ନେବେ। ତେଣୁ ଏ ଶ୍ଳୋକରେ, ଏଇ ଦୁଇଟି ଶ୍ଳୋକରେ ବର୍ତ୍ତମାନ କୁହାଯାଉଛି ଭଗବାନ ପ୍ରାର୍ଥନା କରୁଛନ୍ତି ବିଦାୟ ନେବା ପାଇଁ, ଅନୁଜ୍ଞା ମାଗୁଛନ୍ତି, ପ୍ରଭୁ ଆଜ୍ଞା କରନ୍ତୁ ମୁଁ ବିଦାୟ ନେବି, ଦେବଲୋକକୁ ଯିବି। ତେଣୁ ସହସ ଉତ୍ପନ୍ନୟା ଶ୍ରଦ୍ଧୟା, ଶ୍ରଦ୍ଧା ଭଗବାନ ପ୍ରତି ବିଶ୍ୱାସ ଦୃଢ଼ ହୋଇଯାଇଛି। ସହସା ଭଗବାନ ଦର୍ଶନ କଲେ ନା, ଆମେ କହିଲେ କାଲି କହୁଥିଲେ ଭଗବାନଙ୍କର ଦର୍ଶନର ଫଳ କ'ଣ ସବୁ ରହିଛି, ଦର୍ଶନର ଫଳ। ତେଣୁ ଭଗବାନ ଦର୍ଶନ କରିକି ଏଇ ଭକ୍ତି ସେ ଲାଭ କଲେ, ଭଗବାନ ପ୍ରତି ବିଶ୍ୱାସ ଆସିଲା। ଭଗବତ କୃପୟା, ଏ ଭଗବାନ କୃପା, ଭଗବାନ ଯଦି କୃପା ନ କରିବେ, ବହୁତ ଲୋକ ଭଗବାନ ଦର୍ଶନ କରୁଛନ୍ତି କିନ୍ତୁ ସମସ୍ତଙ୍କର ସେ ଭକ୍ତି ଲାଭ କରୁନାହାନ୍ତି। ଭଗବାନ ଯେତେବେଳେ ଥିଲେ ଲୀଳା କରୁଥିଲେ ସେତେବେଳେ ମଧ୍ୟ କଂସ କୃଷ୍ଣଙ୍କୁ ଭଗବାନ ବୋଲି ଜାଣୁନଥିଲା, ସେ ଚାହୁଁଥିଲା ଭଗବାନ ହତ୍ୟା କରିବା ପାଇଁ, ଭଗବାନ ତାଙ୍କୁ ମୃତ୍ୟୁ ରୂପରେ ତାଙ୍କୁ ଦେଖାଯାଉଥିଲେ। ଯେତେବେଳେ ଭଗବାନ ରଙ୍ଗମଞ୍ଚରେ ଆବିର୍ଭାବ ହୋଇଥିଲେ ସେହି ସମୟରେ ବର୍ଣ୍ଣନା କରାଯାଇଛି, ମୃତ୍ୟୁର ଭୋଜପତେ, ଭୋଜବଂଶରେ ଆସୁଛନ୍ତି ଯେଉଁ ଇଏ କଂସ, ଭଗବାନ 11 ବର୍ଷର ବାଳକ, 11 ବର୍ଷର ବାଳକ ସିଏ, କିନ୍ତୁ ତାଙ୍କୁ ଲାଗୁଛି ଯେମିତି ସ୍ୱୟଂ ମୃତ୍ୟୁ ଯମରାଜଙ୍କ ପାଖକୁ ଆସୁଛନ୍ତି, ଏଇଭଳି ମୃତ୍ୟୁ ଭୋଜପତେ, କାରଣ ସେ ଭଗବାନଙ୍କର କୃପା ଲାଭ ହୋଇନି, ଭଗବାନଙ୍କ ଶରଣରେ ଯାଇନାହିଁ, ତେଣୁ କିଛି କୃପା ପ୍ରାପ୍ତ ହୋଇନାହାନ୍ତି। ତେଣୁ ଏଠି ଭଗବତ କୃପା ଲବ୍ଧ ଦାସ୍ୟ, ତେଣୁ ଭଗବାନଙ୍କର ଦାସ ଭାବରେ ସେ ଭଗବାନଙ୍କ ସହ ଯୁକ୍ତ ହୋଇଛନ୍ତି, ଆ ପୂର୍ବରୁ ସେଇଟା ବର୍ଣ୍ଣନା କରାଯାଇଛି। ତେଣୁ ଏହି ଭାବରେ ନାମାନିବ ଅନୁକୀର୍ତ୍ତୟନ, ଭଗବାନଙ୍କ ନାମକୁ କୀର୍ତ୍ତନ କରୁଛନ୍ତି, ଅନୁକୀର୍ତ୍ତନ। ଏଇ ଯେଉଁ ରହିଛି ନାମ ଶାସ୍ତ୍ରରେ ସବୁ ଭଗବାନ ନାମ ସବୁ ରହିଛି, ସେହି ଅନୁସାରେ ତାଙ୍କର ନାମକୁ କୀର୍ତ୍ତନ କରୁଛନ୍ତି, କାରଣ ଏହି କୀର୍ତ୍ତନ କଲେ ଭଗବାନ, ନାମ କୀର୍ତ୍ତନ କଲେ ଭଗବାନ ଆନନ୍ଦିତ ହୁଅନ୍ତି। ଭଗବାନ ନାମ ଏଭଳି ଜଣେ ରହିଛି, ନାମକୁ ଜଣେ ଯଦି ଆମେ ଯଦି ନାମ କୀର୍ତ୍ତନ କରିବା, ଜପ କରିବା, ଯାହା କରିବା, ଏଥିରେ ଭଗବାନ ମଧ୍ୟ ପ୍ରସନ୍ନ ହୋଇଯାଆନ୍ତି। ଭାଗବତ ଷଷ୍ଠ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ଏହି ଶ୍ଳୋକଟି କହୁଛନ୍ତି ବିଷ୍ଣୁଦୂତ ମାନେ, ଆମେ ଯେତେବେଳେ ଭଗବାନଙ୍କ ନାମ ନେଉଛେ, ସେ ଯେଉଁ ଭଗବାନ ନାମ ନେଉଛେ, ଭଗବାନ କ'ଣ ଚିନ୍ତା କରୁଛନ୍ତି, ଭଗବାନ ନାମରେ ଫଳ ରହିଛି ଯେ ଯେଉଁମାନେ ସେ ଭଗବାନଙ୍କ ନାମ ଗ୍ରହଣ କରୁଛନ୍ତି ସେମାନେ ଯେଉଁ ଯେତେବେଳେ ନାମ ନେଉଛନ୍ତି, ସର୍ବେଶାମ ଅପି ଅଗବତାମ, ସେ ଯେତେବେଳେ ପାପୀ ହୁଅନ୍ତୁ ନା କାହିଁକି, କାରଣ ଯମରାଜଙ୍କ ଦୂତମାନେ ବୁଝିପାରିଲେ ନାହିଁ, ଏ ଅଜାମେଳ ତ ବହୁତ ବଡ଼ ପାପୀ, ଆଉ ଇଏ ତ ତା ପୁଅକୁ ଲକ୍ଷ୍ୟ କରି ନାଉଛି, ଯଦିଓ ନାରାୟଣ ଭଗବାନଙ୍କ ନାମ, କିନ୍ତୁ ସେ ପୁଅକୁ ଲକ୍ଷ୍ୟ କରି ନେଉଛି, ଆଉ ତାର ପ୍ରାୟଶ୍ଚିତ କେତେବେଳେ ହେଲା, ସେ ବୁଝିପାରିଲେ ନାହିଁ, କିନ୍ତୁ ବିଷ୍ଣୁ ଦୂତମାନେ ବୁଝିପାରିଲେ, ତେଣୁ ସିଏ ତାଙ୍କୁ ଏଇ ଏଇ ଶ୍ଳୋକଟି କହି, ଅନେକ କଥା ରହିଛି, ଆମେ ଏଇ ଶ୍ଳୋକଟି ଆଲୋଚନା କରିବା। ସେ କହୁଛନ୍ତି, ସେମାନେ କହୁଛନ୍ତି, ସର୍ବେଶାମ ଅପି ଅଗବତାମ, ଯେତେ ପାପ କାର୍ଯ୍ୟ ରହିଛି, ବିଭିନ୍ନ ପ୍ରକାର ପାପର ବିଭିନ୍ନ ପ୍ରକାର ସ୍ତର ରହିଛି, କିନ୍ତୁ ସବୁ ପ୍ରକାର ପାପ ସର୍ବେଶାମ ଅପି ଅଗବତାମ ଇତବା ଏବ ସୁନିଷ୍କୃତମ, ଏଇଟା ହେଉଛି ଶ୍ରେଷ୍ଠ ନିଷ୍କୃତି ବା ଶ୍ରେଷ୍ଠ ପ୍ରାୟଶ୍ଚିତ ହେଉଛି ଏଇଟା। କ'ଣ ନା, ଯଦ୍ ବ୍ୟାଜ ହାର ବିବସୋ ନାମ ସ୍ୱସ୍ଥାୟନ ହାରେ, ଯେତେବେଳେ ଯେଉଁ ଅଜାମେଳକୁ ତାହାର ଯେଉଁ ଲିଙ୍ଗ ଶରୀର ରହିଛି, ଯମଦୂତମାନେ ତାକୁ ଯମ ପାସ ପକାଇକି ଟାଣିବା ପାଇଁ ବସିଥିଲେ, ଟାଣିବା ପାଇଁ ବସିଲା ବେଳେ ସେ ନିଜ ପୁଅକୁ ଲକ୍ଷ୍ୟ କରି ଡାକିଥିଲା ନାରାୟଣ ଆୟ, ତେଣୁ ଏଇ ଭଗବାନଙ୍କ ନାମକୁ ଉଚ୍ଚାରଣ କରିଦେଲା, ସେଟା ସବୁ ପ୍ରକାର ପାପରୁ ପ୍ରାୟଶ୍ଚିତ ହୋଇଗଲା, ସେଇଟା ସେମାନେ ବୁଝିପାରିଲେ ନାହିଁ। ସର୍ବେଶାମ ଅପି ଭଗବତାମ ଇଦମ ଏବେ ସୁନିଷ୍କୃତମ, ଶ୍ରେଷ୍ଠ ପ୍ରାୟଶ୍ଚିତ ଏଇଟା, ଯତ୍ ବ୍ୟାଜ ହାର ନାମ ବ୍ୟାହରଣ ବିଷ୍ଣୁ ଯତ୍ ତତ୍ ବିଷୟାମତୀ, ଆମେ ଯଦି ନାମ ଉଚ୍ଚାରଣ କରୁଛେ, ନାମ ବ୍ୟାହରଣ ବିଷ୍ଣୁ ଭଗବାନ ନାମ ଉଚ୍ଚାରଣ କରୁଛେ, ସେତେବେଳେ ଯତ୍ ତତ୍ ବିଷୟାମତି, ତତ୍ କହିଲେ ଭଗବାନଙ୍କର ସେତେବେଳେ କ'ଣ ସେ କ'ଣ ତାଙ୍କର ମନ ହେଉଛି ବା ତାଙ୍କର ସେ କ'ଣ ଚିନ୍ତା କରୁଛନ୍ତି, ଆମେ ଯେତେବେଳେ ଭଗବାନ ଚିନ୍ତା କରୁଛେ, ଭଗବାନ କ'ଣ ଚିନ୍ତା କରୁଛନ୍ତି? ଆମ ବିଷୟରେ କିଛି ଚିନ୍ତା କରୁଛନ୍ତି ନା? ତାଙ୍କର ଅଲଗା କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି ନା? ସେ ଆମ ବିଷୟରେ ଚିନ୍ତା କରୁଛନ୍ତି କ'ଣ ଚିନ୍ତା କରୁଛନ୍ତି? ତତ୍ ବିଷୟମତି, ଆମ ବିଷୟରେ ସେ ମନରେ ଚିନ୍ତା କରୁଛନ୍ତି ଆମ ବିଷୟରେ। ଖାଲି ଏତିକି କହିଲେ ବିଷ୍ଣୁ ଦୂତମାନେ ଏତିକି କହିଲେ, କିନ୍ତୁ ସୁଦର୍ଶନ ସ୍ୱାମୀ ତାଙ୍କର ଟୀକାରେ କହିଲେ କ'ଣ ସେ ଆମ ବିଷୟରେ ଚିନ୍ତା କରୁଛନ୍ତି? ସେ କହୁଛନ୍ତି ମଧ୍ୟୟମ୍, ଇଏ ହେଉଛନ୍ତି ମୋର ବ୍ୟକ୍ତି ମଧ୍ୟୟମ୍, ମାୟା ସର୍ବତ ରକ୍ଷଣୀୟମ୍, ମୁଁ ଆକୁ ପୂର୍ଣ୍ଣ ଭାବେ ରକ୍ଷା କରିବି, ସୁରକ୍ଷା ପ୍ରଦାନ କରିବି। ଇତି ବିଷ୍ଣୁର ମତି ଭବତି, ଇଏ ହେଉଛି ବିଷ୍ଣୁଙ୍କର ମତି। ଏଇଭଳି ଭାବେ ଆମେ ଯେତେବେଳେ ଭଗବାନ ଚିନ୍ତା କରୁଛେ, ସେତେବେଳେ ଭଗବାନ ମଧ୍ୟ ଆମ ବିଷୟରେ ଚିନ୍ତା କରୁଛନ୍ତି ଆମକୁ କେମିତି ଆକୁ ସୁରକ୍ଷା। ତାଙ୍କ ନାମ ନେଉଛେ ନା ଆମେ ଭଗବାନ, ଆମେ ଯେତେବେଳେ ଡାକୁଛେ ନାମ ଡାକୁଛେ, ସେ ରେସ୍ପଣ୍ଡ କରୁଛି ନା? ସେ ଆମକୁ ଦେଖିନି, ସେ ଚାଲିଯାଉଛି। ଆମେ ଯଦି ଡାକିବା ଅମକ କହିଲେ ସେ ଦେଖିବ, ବୁଲିକି ଦେଖିବ। ସେଭଳି ଭଗବାନ ନାମ ହେଉଛି ସେଇଭଳି ଭାବ। ଥରେ ମହାପ୍ରଭୁଙ୍କ ଲୀଳାରେ ପୁରୀରେ ଥିଲାବେଳେ ଜଣେ ଆସିଲେ, ଜଣେ ଭକ୍ତ କହିଲେ ପ୍ରଭୁ, ମହାପ୍ରଭୁ କହିଲେନି, ସେ ଅଦ୍ୱୈତାଚାର୍ଯ୍ୟଙ୍କୁ କହିଲେ, ଅଦ୍ୱୈତାଚାର୍ଯ୍ୟ କି ନିତ୍ୟାନନ୍ଦ ପ୍ରଭୁଙ୍କୁ କହିଲେ, କହିଲେ ଭଗବାନ ହେଉଛନ୍ତି ଆମର ପତି, ଆମେ ତାଙ୍କର ପ୍ରକୃତି, ଆମେ ତାଙ୍କର ସ୍ତ୍ରୀ ଭଳି, ଆମେ ତାଙ୍କର ଶକ୍ତି। ଆଉ ସ୍ତ୍ରୀଙ୍କର କର୍ତ୍ତବ୍ୟ ନୁହେଁ ସ୍ୱାମୀଙ୍କର ନାମ ନେବେ, ଏଇଟା ବେଦରେ ବର୍ଣ୍ଣନା କରାଯାଇଛି, ବେଦରେ କୁହାଯାଇଛି ତୁମେ ସ୍ୱାମୀଙ୍କର ନାମ ଗ୍ରହଣ କରିବା କଥା ନୁହଁ, ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କ ନାମକୁ ନେବା କଥା ନୁହଁ। ତେଣୁ ଆମେ କେମିତି ଭଗବାନ ନାମ ନେବୁ? ଏଇ ପ୍ରଶ୍ନଟି ପଚାରିଲେ, ତେଣୁ ସେ କହିଲେ ଏଠି ମହାପ୍ରଭୁ ଅଛନ୍ତି, ତାଙ୍କୁ ପଚାରନ୍ତୁ, ସେ କହିବେ। ମହାପ୍ରଭୁ କହିଲେ, ତାର ଉତ୍ତର ଦେଲେ, କହିଲେ ସ୍ତ୍ରୀର କର୍ତ୍ତବ୍ୟ ହେଉଛି ସ୍ୱାମୀଙ୍କର ଆଜ୍ଞା ପାଳନ କରିବା। ସ୍ତ୍ରୀର କର୍ତ୍ତବ୍ୟ ହେଉଛି ସ୍ୱାମୀଙ୍କର ଆଜ୍ଞା ପାଳନ କରିବା। ସ୍ୱାମୀ କହୁଛନ୍ତି ତୁମେ ମୋର ନାମ ନିଅ, ତେଣୁ ସ୍ତ୍ରୀ ତାଙ୍କର ନାମ ନେବେ। ତେଣୁ ଆଉ ସେ ଚିନ୍ତା କରିବେ ନାହିଁ ଏଇଟା ଅପରାଧ ହେଇଯିବ କି କ'ଣ ହେଇଯିବ, ଏସବୁ ରହିଛି। ଆଉ ଓଡ଼ିଆରେ ଗୋଟେ ଗୀତ ରହିଛି, ସେ କହୁଛନ୍ତି ମୋର ଶ୍ୱଶୁରଙ୍କ ନାମ ହେଉଛି ଜଗନ୍ନାଥ, ମୋର ସ୍ୱାମୀଙ୍କ ନାମ ହେଉଛି ମଦନ ମୋହନ, ମୁଁ କେମିତି ସେସବୁ ନାମ ନେବି? ଏଇଭଳି ଭାବରେ ଗୋଟେ ଗୀତ ଅଛି ଓଡ଼ିଆରେ। ତେଣୁ ମହାପ୍ରଭୁ ତାର ଉତ୍ତର ଦେଇଛନ୍ତି, ଭଗବାନ ଯାହା କହିବେ, ସ୍ୱାମୀ ଆମର ଯଦି ଆମେ ଚିନ୍ତା କରୁ ସେ ଆମର ସ୍ୱାମୀ, ତାଙ୍କର ନାମ ନେବା କଥା ନୁହଁ, କିନ୍ତୁ ସିଏ କହୁଛନ୍ତି ମୋର ନାମ ନିଅ, ମୋର ନାମ ନିଅ। କ'ଣ ଭଗବତ ଗୀତାରେ ଭଗବାନ କହିଲେ ନା, ମନ୍ମନା ଭବ ମଦ ଭକ୍ତୁ ମଜ୍ଜାଜି ମା ନମସ୍କୁରୁ, ମନରେ ମୋତେ ଚିନ୍ତା କର, ମୋର ପୂଜା କର, ମୋର କ'ଣ ମଦ ଭକ୍ତୁ ମଜ୍ଜାଜି ମା ନମସ୍କୁରୁ, ମୋତେ ପ୍ରଣାମ କର। ଏବଂ ମୋର ନାମ ନେବା ପାଇଁ ମୋତେ କହିଛନ୍ତି, ମୋର ଅନନ୍ୟ ଚିନ୍ତିତ ଯେ ଭଗବାନଙ୍କ ନାମ ନେବା ପାଇଁ କୁହାଯାଇଛି। ଏବଂ କଳିଯୁଗରେ ଭଗବାନ ନାମ ହେଉଛି ଶ୍ରେଷ୍ଠ ଧର୍ମ, ଭିତରେ ଶ୍ରେଷ୍ଠ ଧର୍ମ ହେଉଛି ଭଗବାନ ନାମ ନେବା। ହରେ ନାମ ହରେ ନାମ ହରେ ନାମ ଏବେ କେବଳ ଶାସ୍ତ୍ର ପ୍ରମାଣ ରହିଛି। ତେଣୁ ଏଇ ନାମ କୀର୍ତ୍ତନରେ ଭଗବାନ ବହୁତ ଆନନ୍ଦିତ ହୁଅନ୍ତି, ସେଥିପାଇଁ ସେ ନାମ କୀର୍ତ୍ତନ କଲେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଅନୁକୀର୍ତ୍ତନ ଅନୁଜ୍ଞା ପ୍ରାର୍ଥୟତେ। ତେଣୁ ଏଇଭଳି ଭାବରେ ଭଗବାନ ପ୍ରାର୍ଥନା କରିକରି ତାଙ୍କଠାରୁ ବିଦାୟ ନେବେ, ତାଙ୍କ ସ୍ୱର୍ଗଲୋକକୁ ଯିବେ। ତେଣୁ ଏଠି ଯେଉଁ କହୁଛନ୍ତି ଦେବାନାମ ଦେବପି ତ୍ୱମ ଜଗତାମପି ଦେବାନାମ ଦେବ, ଦେବ ଦେବ କହିଲେ ଦେବତାମାନଙ୍କର ଆପଣ ହେଉଛନ୍ତି ଦେବ, ଏବଂ ତ୍ୱାଂ ଜଗତାମପି ନାଥ, ଆପଣ ଜଗନ୍ନାଥ ଜଗତର ନାଥ। ତେଣୁ ଏଇ ଜଗତର ନାଥ କହିବାର ଉଦ୍ଦେଶ୍ୟ ହେଉଛି, ତାଙ୍କର ଭାବ ହେଉଛି କ'ଣ ନା, ମନ ନାଥ ଭାବ ମୋର ନାଥ ହଉ, ଆପଣ ଜଗତର ନାଥ, ମୋର ନାଥ ହେବେ ନାହିଁ, ଜଗତର ନାଥ ସିଏ। ତେଣୁ ମୋର ମନନାଥ ଭାବ ମୋର ନାଥ ମଧ୍ୟ ହୁଅ ଆପଣ, ଆପଣ ନୁହନ୍ତୁ ଜଗତନାଥ ଜଗନ୍ନାଥ କହିବାରେ ତାଙ୍କର ମନର ଭାବ ହେଉଛି ଏଇଟା, ଜଗନ୍ନାଥ ମନନାଥ ଭାବ। ସେଇଭଳି ଭାବରେ ଗୋବିନ୍ଦ, ଗୋବିନ୍ଦ ଶବ୍ଦରେ ତାଙ୍କର ଭାବନାଟା କ'ଣ ନା, ଗବାଂ କୃପା ଦୃଷ୍ଟିଆ ମାଂ ବିନ୍ଦସ୍ୱ, ଅତ୍ର ଗବାଂ ଗାଭୀମାନଙ୍କୁ ଯେମିତି ଆପଣ କୃପା କରନ୍ତି, କୃପା ଦୃଷ୍ଟି ପ୍ରଦାନ କରନ୍ତି, ସେହିଭଳି ଭାବରେ ମାଂ ବିନ୍ଦସ୍ୱ ମୋତେ ମଧ୍ୟ ଆପଣଙ୍କୁ ଆନନ୍ଦ ପ୍ରଦାନ କରନ୍ତୁ। ଯେମିତି ଗାଭୀମାନଙ୍କୁ ଆପଣ ଆନନ୍ଦ ପ୍ରଦାନ କରୁଛନ୍ତି, ସେହିଭଳି ଭାବରେ ମୋତେ ମଧ୍ୟ ଆନନ୍ଦ ପ୍ରଦାନ କରନ୍ତୁ। ଗୋବିନ୍ଦ କହିବାର ଉଦ୍ଦେଶ୍ୟ ତାଙ୍କର ଭାବ ହେଉଛି ଏଇଟା, ମାଂ ବିନ୍ଦସ୍ୱ। ଅତ୍ର ହେତୁ ପୁରୁଷେଷୁ, ପୁରୁଷୋତ୍ତମ କହିବାରେ ନା, ପୁରୁଷୋତ୍ତମ କହିବାରେ ତାଙ୍କର ଭାବ ହେଉଛି ନା କ'ଣ ନା, ପୁରୁଷେଷୁ ବିଷ୍ଣୁ ଆଦିଷୁ ଅପି ଉତ୍ତମ, ବିଷ୍ଣୁକୁ ମଧ୍ୟ ପୁରୁଷ ବୋଲି କୁହାଯାଉଛି, ବିଷ୍ଣୁ ହେଉଛନ୍ତି ପୁରୁଷ। କ୍ଷୀରୋଦକଶାୟୀ ବିଷ୍ଣୁ, ଗର୍ଭୋଦକଶାୟୀ ବିଷ୍ଣୁ, ଏହା ସବୁ ପୁରୁଷ, ପୁରୁଷ ଅବତାର, ଏମାନେ ପୁରୁଷ ଅବତାର। ସୃଷ୍ଟିର ଆରମ୍ଭରେ ଏ ତିନି ପୁରୁଷ ଅବତାର ରହିଛନ୍ତି। ପ୍ରଥମେ ଆସିଲେ ଭଗବାନ ଏଇ ଚତୁର୍ଭୁଜଙ୍କଠାରେ ରହିଛନ୍ତି, ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନୁରୋଧ, ଏଇ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ। ଏ ଯେଉଁ ଲକ୍ଷ୍ମଣ ଯିଏ ସିଏ ହେଉଛନ୍ତି ଶଙ୍କର୍ଷଣ, ତାଙ୍କଠାରୁ ଆସୁଛନ୍ତି ଚତୁର୍ଭୁଜ, ଏ ଚତୁର୍ଭୁଜ ଯିଏ ରହୁଛନ୍ତି ତାଙ୍କର ଯେଉଁ ଶଙ୍କର୍ଷଣ, ତାଙ୍କଠାରୁ ଆସୁଛନ୍ତି ଇଏ ଗର୍ଭଦ ଏ କ'ଣ କାରଣଦୋକସାୟୀ ବିଷ୍ଣୁ, ପୁରୁଷ ଅବତାର, ପ୍ରଥମ ପୁରୁଷ ଅବତାର ହେଉଛନ୍ତି କାରଣଦୋକସାୟୀ ବିଷ୍ଣୁ। ଜାଗୃହେ ପୁରୁଷଂ ରୂପଂ ଭଗବାନ ମଦାଦିବି, ଭାଗବତ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଅବତାର ମାନ ବିଷୟରେ ଯେତେବେଳେ କହୁଛନ୍ତି ସେତେବେଳେ ପୁରୁଷ ଅବତାର ବିଷୟରେ କହିଛନ୍ତି। ଭଗବାନ ପୁରୁଷ ଅବତାର କ'ଣ କାରଣଦୋକସାୟୀ ବିଷ୍ଣୁ, ସେ କାରଣଦୋକ ଜଳରେ ଶୟନ କରିଛନ୍ତି। କାରଣଦୋକସାୟୀ ବିଷ୍ଣୁ ଏ ପ୍ରଥମ ପୁରୁଷ ଅବତାର, ତାଙ୍କଠାରୁ ଗୋଟେ ବିସ୍ତାର ଆସୁଛନ୍ତି ସେ ହେଉଛନ୍ତି ଗର୍ଭଦୋକସାୟୀ ବିଷ୍ଣୁ, ସେ ଗର୍ଭଦୋକ ଜଳରେ ଶୟନ କରୁଛନ୍ତି, ସେ ମଧ୍ୟ ଜଣେ ପୁରୁଷ। ଏବଂ ତାଙ୍କଠାରୁ ଆସୁଛନ୍ତି କ୍ଷୀରୋଦକସାୟୀ ବିଷ୍ଣୁ, ସେ ମଧ୍ୟ ପୁରୁଷ, ତିନି ପୁରୁଷ ଅବତାର ରହିଛନ୍ତି। ତେଣୁ ବିଷ୍ଣୁ ପୁରୁଷ ଭିତରେ ପୁରୁଷେଷୁ ବିଷ୍ଣୁ ଆଦିଷୁ ଅପି, ପୁରୁଷମାନଙ୍କ ଭିତରେ ଆମେ ଚିନ୍ତା କରିବା ବିଷ୍ଣୁ ହେଉଛନ୍ତି ଶ୍ରେଷ୍ଠ, କିନ୍ତୁ ତାଙ୍କଠାରୁ ମଧ୍ୟ ଶ୍ରେଷ୍ଠ ହେଉଛନ୍ତି ଆପଣ ଉତ୍ତମ, ବିଷ୍ଣୁ ଆଦିଷୁ ଅପି ଉତ୍ତମ, ସେଥିପାଇଁ ପୁରୁଷୋତ୍ତମ ଏଇ ଭାବରେ କହୁଛନ୍ତି। ତାଙ୍କର ଭାବ ହେଉଛି ଏଇଭଳି ଭାବରେ ଏ ଯେଉଁ ମୃଗଙ୍କର। ତାପରେ କହିଲେ ନାରାୟଣ, ନାରାୟଣ କହିବାର ତାଙ୍କର ଭାବ ହେଉଛି କ'ଣ, ନାର, ନାର କହିଲେ ଜୀବ, ନାରା କହିଲେ ଜୀବ, ଜୀବ ସମୂହ, ଜୀବ ସମୂହକୁ ନାରା ବୋଲି ଆମକୁ ନର ବୋଲି କୁହାଯାଉଛି ନା, ବହୁ ବଚନ ନାରା, ତେଣୁ ନାରା ଜୀବା ଅୟନଂ, ଅୟନଂ କହିଲେ ଅଧିଷ୍ଠାନ, ତାଙ୍କର ସେ ହେଉଛନ୍ତି ଶରଣ ସ୍ଥାନ ଅଧିଷ୍ଠାନ, ନାରା ଜୀବା ଅୟନଂ ଅଧିଷ୍ଠାନ ଯଶ ଇତି, ତେଣୁ ସେ ନାରାୟଣ, ତେଣୁ ନାରାୟଣ ପୁରୁଷୋତ୍ତମ। ତାପରେ ନାରାୟଣ ଋଷିକେଶ, ଋଷିକେଶ କହିବାର ଉଦ୍ଦେଶ୍ୟ ହେଉଛି ଯେ ମା ଦୁର୍ଜୀବଂ ଅଧିତିଷ୍ଠ, ସମସ୍ତଙ୍କର ଆପଣ ଆଶ୍ରୟ, ମୋ ଭଳି ଗୋଟେ ହୀନ ଜୀବକୁ ମଧ୍ୟ ଆପଣ ଆଶ୍ରୟ ଦିଅନ୍ତୁ, ଏଇ ଭାବରେ ସେ କହୁଛନ୍ତି ନାରାୟଣ। ମା ଦୁର୍ଜୀବଂ ଅଧିତିଷ୍ଠ, ମୋତେ ମଧ୍ୟ ଆପଣ ଶରଣ ଦିଅନ୍ତୁ ନାରାୟଣ, ସମସ୍ତ ଜୀବକୁ ଶରଣ ଦେଉଛନ୍ତି ମୋତେ ଦେବେ ନାହିଁ, ଏଇ ଭାବରେ କହୁଛନ୍ତି। ଏବଂ ଋଷିକେଶ କହିବାର ଉଦ୍ଦେଶ୍ୟ ହେଉଛି କ'ଣ, ତାଙ୍କର ଭାବ କ'ଣ, ନା ଋଷିକେଶ ମତ୍ ଇନ୍ଦ୍ରିୟାଣ ଆତ୍ମସାତ କରୁ, ଆପଣ ଇନ୍ଦ୍ରିୟମାନଙ୍କର ସ୍ୱାମୀ, ଇନ୍ଦ୍ରିୟମାନଙ୍କର ଆପଣ ଈଶ୍ୱର ମାନେ କ'ଣ ନିୟନ୍ତ୍ରଣକାରୀ, ତେଣୁ ମୋର ଇନ୍ଦ୍ରିୟକୁ ମଧ୍ୟ ଆପଣ ନିୟନ୍ତ୍ରଣ କରନ୍ତୁ। ଆମେ ଏଇଭଳି ଭାବରେ ଆମେ ଇନ୍ଦ୍ରିୟମାନ ଯଦି ଭଗବାନଙ୍କୁ ସମର୍ପଣ କରିବା ତାହେଲେ ସେଇଟାକୁ କୁହାଯିବ ଭକ୍ତି। ମୋର କ'ଣ ମତ୍ ଇନ୍ଦ୍ରିୟାଣ ଆତ୍ମସାତ କରୁ, ମୋର ଇନ୍ଦ୍ରିୟମାନଙ୍କୁ ଆପଣ ଆପଣ ନିଜ ସେବାରେ ଲଗାନ୍ତୁ ପ୍ରଭୁ ଋଷିକେଶ। ତେଣୁ ଏଇଭଳି ଭାବରେ ସ୍ତୁତି କରୁଛନ୍ତି। ତାପରେ କହୁଛନ୍ତି ପୁଣ୍ୟ ଶ୍ଳୋକ, ଭଗବାନ ହେଉଛନ୍ତି ପୁଣ୍ୟ ଶ୍ଳୋକ, ଶ୍ଳୋକର ଅର୍ଥ ହେଉଛି ଯଶ, ଅନେକ ଅର୍ଥ ରହିଛି, ଶ୍ଳୋକର ଗୋଟିଏ ଅର୍ଥ ଅଛି ତା ନୁହଁ, ଅନେକ ଅର୍ଥ ରହିଛି, କିନ୍ତୁ ଏଠି ଆଚାର୍ଯ୍ୟମାନେ କହୁଛନ୍ତି ଯେ ପୁଣ୍ୟ ଶ୍ଳୋକ ଆପଣଙ୍କର ବହୁତ ପବିତ୍ର କୀର୍ତ୍ତି ରହିଛି ବା ଯଶ ରହିଛି ଭଗବାନଙ୍କର, ଷଡ଼ୈଶ୍ୱର୍ଯ୍ୟ ଭିତରେ ଭଗବାନ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ଯଶ ଭଗବାନଙ୍କର, ତେଣୁ ଆପଣଙ୍କର ଯଶ ରହିଛି, ତେଣୁ ତବ ଏସା ମୃଗମୋଚନୀ କୀର୍ତ୍ତି ରହୁ ଦେବ, ଆପଣଙ୍କର ଯେଉଁ ଯଶ ରହିଛି ତାହା ଭିତରେ ଇଏ ଗୋଟେ ଯଶ ହେବ, ଆପଣ ମୃଗକୁ ଉଦ୍ଧାର କଲେ, ମୃଗମୋଚନୀ ମୃଗକୁ ଭଗବାନ ଉଦ୍ଧାର କଲେ, ଏଇଟା ହେଉଛି ଭଗବାନ ଯଶ, ଏ ଯଶରେ ଆଡ୍ ହେଲା ଭଗବାନଙ୍କର ଯଶ ଭିତରେ, ଏଇଟା ଗୋଟେ ଆଡ୍ ହେଲା ଭଗବାନ ଯଶ ହେଉଛି ଏଇଭଳି ମୃଗକୁ ସେ ଉଦ୍ଧାର କଲେ, ତେଣୁ ଇଏ ହେଉଛି ପୁଣ୍ୟ ଶ୍ଳୋକ। ତେଣୁ ଅଚ୍ୟୁତ କହିବାର ଉଦ୍ଦେଶ୍ୟ ଥିଲା କ'ଣ, ନା ଅଚ୍ୟୁତ ମଦ୍ ଅନ୍ତଃକରଣାତ୍ ବିଚ୍ୟୁତ ମା ଭବ, ଏ ଭାବରେ ସେ ଅଚ୍ୟୁତ ଭଗବାନ ସମ୍ବୋଧନ କରୁଛନ୍ତି, କ'ଣ ଭାବନା ନା ଅଚ୍ୟୁତ ଭଗବାନ କେବେ ଚ୍ୟୁତି ହୁଏ ନାହିଁ, ପତନ ହୁଏ ନାହିଁ, ଭଗବାନ ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି, ତେଣୁ ମୃଗଙ୍କର ଭାବ ହେଉଛି କ'ଣ ନା ମତ୍ ଅନ୍ତଃକରଣାତ୍ ବିଚ୍ୟୁତ ମା ଭବ, ମୋର ଅନ୍ତଃକରଣରୁ ଆପଣ କେବେ ହେଲେ ବିଚ୍ୟୁତ ହୁଅନ୍ତୁ ନାହିଁ, ଆପଣ ସବୁବେଳେ ମୋର ଅନ୍ତଃକରଣରେ ପ୍ରକାଶ କରନ୍ତୁ, ନିଜକୁ ପ୍ରକାଶ କରନ୍ତୁ ପ୍ରଭୁ, ଏହି ଭାବରେ ଅଭ୍ୟାସ ଅଚ୍ୟୁତ ଶବ୍ଦ ବ୍ୟବହାର କରାଯାଇଛି। ଅଭୟ ଶବ୍ଦ ଅର୍ଥରେ କ'ଣ କହୁଛନ୍ତି, విశ్వనాథ పీఠ కూర్చుంది. అత్ర నోతే కోపి కే కోపి అపచయ ఇది ధ్వని ଭଗବାନ ମୋ ପାଖରେ ସବୁବେଳ ପାଇଁ ରହିଲେ ଯେ ଆପଣଙ୍କର ସବୁ କିଛି କ୍ଷୟ ହୋଇଯିବ ତା ନୁହଁ, ଅବ୍ୟୟ ଆପଣ ହେଉଛନ୍ତି ଅବ୍ୟୟ, ଆପଣ ଯେତେ ଯାହା ଦାନ କଲେ ଯାହା କଲେ ମଧ୍ୟ କେବେ ହେଲେ ବ୍ୟୟ ହୋଇଯିବେ ନାହିଁ, ଶେଷ ହୋଇଯିବେ ନାହିଁ, ଆପଣ ପୁଣ୍ୟ ଆପଣ ପୂର୍ଣ୍ଣ ଆପଣ ଅବ୍ୟୟ. ତେଣୁ ଏଇ ଭାବରେ ଏଇ ଶ୍ଳୋକଟି ଶବ୍ଦଟି ବ୍ୟବହାର କରିଛନ୍ତି. ତତ୍ ପଦମେବ ଆସ୍ପଦମ ବିଷୟୋଜସ୍ୟ ତଥାଭୂତ ମଚେତ ଭୂୟା ଅଚ୍ୟୁତ ଅବ୍ୟୟ ଅଚ୍ୟୁତ ଅବ୍ୟୟ. ତେଣୁ ଏହିଭଳି ଭାବରେ ଭଗବାନ ସ୍ତୁତି କରୁଛନ୍ତି ଅବ୍ୟୟ, ଏହାର ଅର୍ଥ ହେଉଛି ତତ୍ ପାଦ ପଦମେବ ଆସ୍ପଦମ, ଆପଣ ପାଦ ହିଁ ମୋର ଆଶ୍ରୟସ୍ଥଳ, ପାଦ ପଦ୍ମ ମୋର ଆଶ୍ରୟସ୍ଥଳ. ବିଷୟଜସ୍ୟ ତଥାଭୂତ ମଚେତ ଭୂୟାତ୍, ତେଣୁ ମୋର ଚେତରେ ମୋର ହୃଦୟରେ ଆପଣ ସବୁବେଳେ ରୁହନ୍ତୁ. ଏହିଭଳି ଭାବରେ ଅଚ୍ୟୁତ ଅବ୍ୟୟ ଏହି ଶବ୍ଦ ସମ୍ବୋଧନ ବ୍ୟବହାର କରୁଛନ୍ତି, ଭଗବାନଙ୍କୁ ସ୍ତୁତି କରୁଛନ୍ତି. ତେଣୁ ସନାତନ ଗୋସ୍ୱାମୀ ବହୁତ ସୁନ୍ଦର ଭାବରେ କହୁଛନ୍ତି ଏଠି ଅଚ୍ୟୁତ ଶବ୍ଦରେ ସେ କହୁଛନ୍ତି ଯେ ଭଗବାନ ଯେ କେବେ ହେଲେ ଭଗବାନ ଯେଉଁ ରହିଛି ତାଙ୍କର ଯେଉଁ ରହିଛି ଭଗବାନ ସବୁବେଳେ ଭକ୍ତଙ୍କର ଭକ୍ତବତ୍ସଳ, ଭଗବାନ ଭକ୍ତବତ୍ସଳ ସବୁବେଳେ ପାଇଁ ସେ ଭକ୍ତବତ୍ସଳ, କେବେ ହେଲେ ଏମିତି ସମୟ ଆସିବ ନାହିଁ ଯେତେବେଳେ ସେ ଭକ୍ତବତ୍ସଳରୁ ତାଙ୍କର ଚ୍ୟୁତ ହୋଇଯିବ, ଭକ୍ତକୁ ରକ୍ଷା କରିବେ ନାହିଁ, ନା ଭକ୍ତବତ୍ସଳ. ଜନାର୍ଦ୍ଦନ ଗୋସ୍ୱାମୀ କହୁଛନ୍ତି ନବମ ସ୍କନ୍ଦ ଚତୁର୍ଥ ଅଧ୍ୟାୟ 63 ଶ୍ଳୋକରେ ଭଗବାନ ନିଜେ କହିଛନ୍ତି ଏ କଥା ଦୁର୍ବାସାଙ୍କୁ, ଅହମ୍ ଭକ୍ତ ପରାଧୀନ. ଦୁର୍ବାସା ଯେତେବେଳେ ଅମ୍ବରୀଶ ମହାରାଜଙ୍କ ପ୍ରତି ଅପରାଧ କରିଥିଲେ ସେହି ସମୟରେ କେହି ତାଙ୍କୁ ରକ୍ଷା କରିପାରିଲେ ନାହିଁ, ଅମ୍ବରୀଶ ମହାରାଜ ମାଆକୁ ସେ ହତ୍ୟା କରିବା ପାଇଁ ବସିଥିଲେ, କାହିଁକି ନା ତାଙ୍କର ଦୋଷ ହେଲା ଆଜି ଦ୍ୱାଦଶୀ ତିଥିର ଘଟଣା ହେଇଥିଲା ସେଠି, ଆଜି ଦ୍ୱାଦଶୀ ତିଥିରେ ପାରଣା ସମୟରେ ସେ ପାରଣା କରିଦେଲେ ଗଣ୍ଡୁ ସେ ଜଳ ତୁଳସୀ ପାରଣା କରିଦେଲେ, ସେଥିରେ ସେ ଏତେ କ୍ରୋଧ ପ୍ରକାଶ କଲେ ତାଙ୍କୁ ହତ୍ୟା କରିବା ପାଇଁ ବସିଗଲେ, ନିଜର ଗୋଟେ ଜଟା ଛିଣ୍ଡେଇକିରି ତାକୁ କୃତିଆ ନାମକ ରାକ୍ଷସୀ ସୃଷ୍ଟି କରିକି ତାକୁ ହତ୍ୟା କରିବା ପାଇଁ ଗୋଟେ ଜ୍ୱଳନ୍ତ ଅଗ୍ନି ପ୍ରେରଣ କଲେ, କିନ୍ତୁ ଅମ୍ବରୀଶ ମହାରାଜଙ୍କର କୌଣସି ଭୟ ନଥିଲା, ଏମିତି ଗୋଟିଏ ପଦ ମଧ୍ୟ ସେ ପଶ୍ଚାତପଦ ହେଲେ ନାହିଁ, ଶାସ୍ତ୍ରରେ ସବୁ ବର୍ଣ୍ଣନା କରେ ନବମସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ଏସବୁ ରହିଛି. ତେଣୁ କିନ୍ତୁ ଇଏ ଭଗବାନଙ୍କ ଚକ୍ର ରହିଛି, ଭଗବାନ କହିଛନ୍ତି ନା ନମେ ଭକ୍ତ ପ୍ରଣଶ୍ୟତି, ମୋର ଭକ୍ତର କେବେ ବିନାଶ ହେବ ନାହିଁ, ତେଣୁ ସେ ସୁଦର୍ଶନ ଚକ୍ର ଆସିକରି ସେ କୃତିଆ ରାକ୍ଷସୀକୁ ଜାଳିଦେଲା ଏବଂ ଦୁର୍ବାସଙ୍କ ପଛରେ ଧାଇଁଲା. ଦୁର୍ବାସା ସବୁଠି ତ୍ରାହି ରକ୍ଷା କରିବା ପାଇଁ, ନିଜକୁ ରକ୍ଷା କରିବା ପାଇଁ କେହି ରକ୍ଷା କରିପାରିଲେନି, ବିଷ୍ଣୁ ବ୍ରହ୍ମା ଶିବ ଏମାନେ କେହି ରକ୍ଷା କରିପାରିଲେ ନାହିଁ. ଦୁର୍ବାସା ଶିବଜୀଙ୍କ ଅଂଶରେ ଆସିଛନ୍ତି, ଅତ୍ରିଙ୍କର ପୁତ୍ର ସିଏ, କିନ୍ତୁ ଅନ୍ତିମରେ ଯେତେବେଳେ ବିଷ୍ଣୁଙ୍କ ପାଖକୁ ଗଲେ ବୈକୁଣ୍ଠ ଲୋକକୁ, ସେ ମଧ୍ୟ ରକ୍ଷା କରିପାରିଲେ ନାହିଁ. ସେଇଠି ସେ ଶ୍ଳୋକଟି କହିଛନ୍ତି ଅହଂ ଭକ୍ତ ପରାଧୀନ, ମୁଁ ଭକ୍ତର ଅଧୀନ, ତୁମେ ମୋ ଭକ୍ତ ପ୍ରତି ଅପରାଧ କରିଛ, ମୁଁ କେମିତି ତୁମକୁ ରକ୍ଷା କରିବି. ଭଗବାନଙ୍କ ଇତିହାସରେ ଏଇ ଗୋଟିଏ ଦୃଷ୍ଟାନ୍ତ ରହିଛି ଯେ ଶରଣ ରକ୍ଷକକୁ ଶରଣ ରକ୍ଷକ ସିଏ, କିନ୍ତୁ ସେ ଶରଣ ଦେଲେ ନାହିଁ. ଜଣେ ବ୍ରାହ୍ମଣ ଯାଇଥିଲେ ତାଙ୍କ ଶରଣ ନେବା ପାଇଁ, କିନ୍ତୁ ସେ ଶରଣ ଦେଲେ ନାହିଁ. ଭଗବାନଙ୍କ ଇତିହାସରେ ଏଇ ଗୋଟିଏ ଦୃଷ୍ଟାନ୍ତ, କାରଣ ସେ ଭକ୍ତ ବିରୁଦ୍ଧରେ ସବୁ ଅପରାଧ କରିଥିଲେ, ତେଣୁ ଭଗବାନ ତାଙ୍କୁ ରକ୍ଷା କଲେ ନାହିଁ. ତେଣୁ ଏଠି ଯେଉଁ କୁହାଯାଉଛି, ହଁ ସନାତନ ଗୋସ୍ୱାମୀ କହୁଛନ୍ତି ଯେ କିମ୍ବା ଆର ଆଉ ଗୋଟେ ଅର୍ଥ ହେଉଛି କ'ଣ, ସଦା ନୀଳାଚଳ ନିବାସ ଜଗନ୍ନାଥ ପୁରୁଷୋତ୍ତମ, ଜଗନ୍ନାଥ ସବୁବେଳେ ସେ ନୀଳାଚଳରେ ରହୁଛନ୍ତି, ଏମିତି କେତେବେଳେ ସମୟ ନାହିଁ ଯେତେବେଳେ ସେ ନୀଳାଚଳରେ ନଥାନ୍ତି. ସନାତନ ଗୋସ୍ୱାମୀ ବହୁତ ସୁନ୍ଦର ଭାବରେ ଏଇଟା ତାଙ୍କର ଭାଷା ଦେଉଛନ୍ତି, ସଦା ନୀଳାଚଳ ନିବାସୀନ ଅବ୍ୟୟ କହିଲେ ନିରନ୍ତର ତତ୍ ତନ୍ ମହାପ୍ରସାଦ ପ୍ରଦାନେନାପି ନା ଅଭୟ ଧନାଦି ତ୍ରୁଟି ଅଭୟ, ଭଗବାନ ସବୁଦିନେ ପ୍ରସାଦ ବିତରଣ କରୁଛନ୍ତି, ମହାପ୍ରସାଦ ପ୍ରଦାନ କରୁଛନ୍ତି, ଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ପ୍ରଦାନ କରୁଛନ୍ତି ନିରନ୍ତର, କୌଣସି ସମୟ ନାହିଁ ଯେ ବନ୍ଦ ହୋଇଗଲା, ନିରନ୍ତର ପ୍ରଦାନ କରୁଛନ୍ତି. ତତ୍ ତନ୍ ମହାପ୍ରସାଦ ପ୍ରଦାନେ ନାପି, ଏ ମହାପ୍ରସାଦ ଯେତେ ଦେଲେ ମଧ୍ୟ ପ୍ରଦାନେ ନାପି ନା ଅଭ୍ୟ, କେବେ ତାଙ୍କୁ ଶେଷ ହେଇଯାଉ ନାହିଁ, ମହାପ୍ରସାଦ ବନ୍ଦ ହୋଇଗଲା ସରିଗଲା ନା ନା ବ୍ୟୟ. ଧନାଦି ତ୍ରୁଟି, ଭଗବାନଙ୍କ ଧନ ଶେଷ ହେଇଯାଉ ନାହିଁ, ଧନାଦି ତ୍ରୁଟି ଆଉ ଗୋଟେ ଅର୍ଥ ଅର୍ଥ ହେଉଛି ସାକ୍ଷାତ ମହାଲକ୍ଷ୍ମୀ ସେବ୍ୟମାନତ୍ୱାତ୍, କାରଣ ସେଠି ମହାଲକ୍ଷ୍ମୀ ରହିଛନ୍ତି, ଜଗନ୍ନାଥ ପାଖରେ ଲକ୍ଷ୍ମୀ ରହିଛନ୍ତି, ଗୋଟେ ପଟେ ଲକ୍ଷ୍ମୀ ଗୋଟେ ପଟେ ସରସ୍ୱତୀ ରହିଛନ୍ତି ଜଗନ୍ନାଥଙ୍କର, ଏ ଭଗବାନଙ୍କ ଶକ୍ତି ମହାଲକ୍ଷ୍ମୀ ସେବ୍ୟମାନ ସେବ୍ୟମାନ ସେବା ଲକ୍ଷ୍ମୀ ସେବା କରୁଛନ୍ତି ସଦା, କ'ଣ ଲକ୍ଷ୍ମୀ ସହସ୍ର ଶତ ସମ୍ଭ୍ରମ ସେବ୍ୟମାନ, ଗୋଟିଏ ଲକ୍ଷ୍ମୀ ନୁହଁ ଲକ୍ଷ ଲକ୍ଷ ଲକ୍ଷ୍ମୀ ଭଗବାନ ସେବା କରୁଛନ୍ତି। ଏବଂ ପୁରୁଷୋତ୍ତମ ର ଶବ୍ଦରେ ସନାତନ ଗୋସ୍ୱାମୀ କହୁଛନ୍ତି ଭଗବତ ଗୀତା 15:18 ଏଇ ଭଗବାନ ନିଜେ କହିଛନ୍ତି, ଯସ୍ମାକ୍ଷରମ ଅତି ତୋହମ ଅକ୍ଷରାଦ ବିଚୋତ୍ତମ ଅତୋସ୍ମି ଲୋକ ବେଦେଚ ପ୍ରଥିତ ପୁରୁଷୋତ୍ତମ। ଏ ବେଦର ସାରକୁ 3 ଭଗବାନ କହିଦେଇଛନ୍ତି ଭଗବତ ଗୀତାରେ, 15:16-18 ଏଇ 3 ବେଦର ସାର କହିଦେଇଛନ୍ତି, କାରଣ ତା ପୂର୍ବରୁ 15:15 ଭଗବାନ କହିଲେ ସର୍ବସ୍ୱ ଚାହଂ ହୃଦି ସନ୍ନିବିଷ୍ଟୋ ମତ ସ୍ମୃତିର୍ଜ୍ଞାନମ ଅପୋହନମ ଚ ବେଦେଶ ସର୍ବୈରହମେବ ବେଦ୍ୟୋ ବେଦାନ୍ତ କୃତ ବେଦ ବିଧିବ ଚାହମ। ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି ଏବଂ ଭଗବାନଠାରୁ 3 ଜିନିଷ ଆସୁଛି, ଗୋଟେ ହେଉଛି ଜ୍ଞାନ ଆସୁଛି, ସ୍ମୃତି ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି, ଏବଂ ସିଏ ହେଉଛନ୍ତି ସମସ୍ତ ବେଦରେ ଜ୍ଞାତ ବିଷୟ ହେଉଛନ୍ତି ଭଗବାନ କୃଷ୍ଣ, ଏବଂ ସିଏ ହେଉଛନ୍ତି ବେଦାନ୍ତ କ୍ରିତ, ସିଏ ବେଦାନ୍ତକୁ ରଚନାକାରୀ ସିଏ, ଏବଂ ସିଏ ହେଉଛନ୍ତି ବେଦବିତ୍ ଚ, ସିଏ ମଧ୍ୟ ବେଦ ଜାଣନ୍ତି। ତେଣୁ ଅର୍ଜୁନଙ୍କ ମନର ଭାବ ଆସିବ ଯେ ପ୍ରଭୁ ଆପଣ ବେଦ ଜାଣ, ଭଗବତ ଗୀତା କାହାକୁ କୁହାଯାଇଛି ନା ଯେଉଁମାନଙ୍କର ବେଦରେ ପ୍ରବେଶ ନାହିଁ, ସ୍ତ୍ରୀ ଶୂଦ୍ର ଦ୍ୱିଜବନ୍ଧୁନା ତ୍ରୈନ ଶ୍ରୁତି ଗୋଚରା, ସେମାନଙ୍କୁ ବେଦରେ ତାଙ୍କର ପ୍ରବେଶ ନାହିଁ, ସେମାନଙ୍କ ପାଇଁ ଭଗବତ ଗୀତା ମହାଭାରତ ସବୁ କୁହାଯାଇଛି। ତେଣୁ ଅର୍ଜୁନ ମଧ୍ୟ ସେହିଭଳି ଭାବେ ରୋଲ୍ କରୁଛନ୍ତି, ଅର୍ଜୁନ କହୁଛନ୍ତି ପ୍ରଭୁ ଆପଣ ବେଦ ଜାଣିଛନ୍ତି ମୋତେ ଟିକେ କୁହନ୍ତୁ, ବେଦ ଯଦି ଜାଣିଛନ୍ତି ଆମେ ତ ବେଦ ଜାଣିପାରୁନୁ, ବେଦର ଅଧିକାର ନାମ ନାହିଁ। ତେଣୁ ଏଇ 16, 17, 18 3 ଭଗବାନ ବେଦର ସାର କହିଦେଲେ, 3 ବେଦ କହିଦେଲେ, ଲକ୍ଷ ଲକ୍ଷ ଶ୍ଳୋକ ରହିଛି ବେଦ, 3 କହିଦେଲେ, ତାହାଦେହରେ 18 ସେଇଟା କହୁଛନ୍ତି, ଯସ୍ମାତ୍ କ୍ଷରମ ଅତି ତୋହମ ଅକ୍ଷରାଦ ବିଚୋତ୍ତମ ଅତୋସ୍ମି ଲୋକ ବେଦେ ଚ ପ୍ରଥିତ ପୁରୁଷୋତ୍ତମ। ଭଗବାନଙ୍କୁ 3 ଭାବରେ ଭଗବାନଙ୍କୁ ଅନୁଭୂତ ହୁଅନ୍ତି, ଗୋଟେ ହେଉଛି ବ୍ରହ୍ମ, ଗୋଟେ ହେଉଛି ପରମାତ୍ମା, ଆଉ ଗୋଟେ ହେଉଛି ଭଗବାନ। ତେଣୁ 16 ଭଗବାନ ବ୍ରହ୍ମ ବିଷୟରେ କହିଲେ, 17 ପରମାତ୍ମା ବିଷୟରେ କହିଲେ, ଏବଂ 18 ନିଜ ବିଷୟରେ ଭଗବାନ ବିଷୟରେ କହିଲେ, ଯସ୍ମାତ୍ କ୍ଷରମ ଅତି ତୋହମ। ଭୌତିକ ଜଗତରେ ଆମେ ଯାହାକୁ ଯାହା ସବୁ ଦେଖୁଛେ ସବୁ କ୍ଷର, କ୍ଷର ସର୍ବାଣି ଭୂତାନି, ଆମେ ସମସ୍ତେ ହେଉଛି କ୍ଷର, ଆମର ପତନ ହୋଇଯାଇଛି। କିନ୍ତୁ କୂଟସ୍ଥ ଅକ୍ଷର ହେଉଛି, ଯେଉଁମାନେ ମୁକ୍ତ ଜୀବ ରହିଛନ୍ତି ସେମାନେ ଅକ୍ଷର, ତାଙ୍କର ପତନ ହୋଇନାହିଁ। କିନ୍ତୁ ଭଗବାନ ଏ କ୍ଷର ଏବଂ ଅକ୍ଷରଠାରୁ ଉନ୍ନତ, ଯସ୍ମାତ୍ କ୍ଷରମ ଅତି ତୋହମ ଅକ୍ଷରାଦ ବିଚୋତ୍ତମ ଅତୋସ୍ମି ଲୋକେ ବିଦେଶ ପ୍ରଥିତ ପୁରୁଷୋତ୍ତମ। ତେଣୁ ତାଙ୍କୁ ପୁରୁଷୋତ୍ତମ ବୋଲି କୁହାଯାଏ, ପୁରୁଷୋତ୍ତମ ସେ ଭଗବାନ ପୁରୁଷୋତ୍ତମ। ତେଣୁ ସନାତନ ଗୋସ୍ୱାମୀ ପୁରୁଷୋତ୍ତମ ଶବ୍ଦରେ ଏହି ଶ୍ଳୋକଟି ଉଦ୍ଧାର କରିଛନ୍ତି। ଏବଂ ପୁଣ୍ୟ ଶ୍ଳୋକ, ଭଗବାନଙ୍କ ଯଶ ରହିଛି, ଶ୍ରେଷ୍ଠ ଯଶ ରହିଛି ଭଗବାନଙ୍କର, ସେହି ଶବ୍ଦରେ ସନାତନ ଗୋସ୍ୱାମୀ ରାମାୟଣର ଯୁଦ୍ଧକାଣ୍ଡର 18:33 ଉଦ୍ଧାର କରିଛନ୍ତି। ଏ କ'ଣ ନା, ଶକ୍ରଦେବ ପ୍ରପନ୍ନାୟ ତବାସ୍ମିତି ଚ ଯାଚତେ ଅଭୟଂ ସର୍ବଭୂତେଭ୍ୟ ଦଦାମି ଏତଦ୍ ବ୍ରତମ। ଭଗବାନ ହେଉଛି ବ୍ରତ, ଏଇଟା ଭଗବାନ ଏ ବ୍ରତରୁ କେବେ ଚ୍ୟୁତ ହୁଏନି, ପୁଣ୍ୟ ଶ୍ଳୋକ ଭଗବାନ ଶ୍ରେଷ୍ଠ ଯଶ ହେଉଛି ଏଇଟା। ଯେତେବେଳେ ଭଗବାନ ସେତୁ ଲଙ୍ଘନ କ'ଣ ସେତୁ କ'ଣ ସେ ସମୁଦ୍ର ପାର 100 ଯୋଜନର ସମୁଦ୍ର ରହିଛି ସିନ୍ଧୁ, ପାର ହେବା ପାଇଁ ଚେଷ୍ଟା କରୁ, ମାନେ ପାର କେମିତି ପାର ହେବେ ଚିନ୍ତା କରୁଥିଲେ, ବରୁଣଦେବଙ୍କୁ ସ୍ତୁତି କରୁଥିଲେ, 3 ସ୍ତୁତି କଲେ, କିନ୍ତୁ ବରୁଣଦେବ ଶୁଣିଲେ ନାହିଁ। ତେଣୁ ଭଗବାନ କ୍ରୋଧ ପ୍ରକାଶ କଲେ, ଭଗବାନ କ୍ରୋଧ ପ୍ରକାଶ କଲେ, ତାଙ୍କର ଭୂକୁଞ୍ଚନରେ ଜଳଜୀବ ଯେତେ ରହିଛନ୍ତି, 20 ପ୍ରକାର ଜଳ 9 ପ୍ରକାର ଜଳଜୀବ ରହିଛନ୍ତି, ସବୁ ଛଟପଟ ହେବା ପାଇଁ ଆରମ୍ଭ କଲେ, ଏଭଳି ଭଗବାନ କ୍ରୋଧର ଫଳ ପରିଣାମ ରହିଛି। ତେଣୁ ବରୁଣଦେବ ଆସି ପ୍ରାର୍ଥନା କଲେ, ପ୍ରଭୁ କ୍ଷମା କରନ୍ତୁ, କ୍ଷମା କରନ୍ତୁ, କ୍ଷମା କରିକି, ତେଣୁ ବରୁଣଦେବ ତାଙ୍କୁ ଦେଲେ, ତାଙ୍କୁ ସ୍ଥାନ ଦେଲେ, ପ୍ରଭୁ ଆପଣ ଏଇ ଗୋଟେ ସେତୁ ବନ୍ଧନ ନିର୍ମାଣ କରନ୍ତୁ, ଆପଣ ଯଶ ଚାରିଆଡ଼େ ବ୍ୟାପିବ। ତେଣୁ ଏଇସବୁ ସେଇ ସମୟରେ ବିଭୀଷଣ ଆସିଲେ, ରାବଣର ଭାଇ ବିଭୀଷଣ ଆସିଲେ, ତେଣୁ ଭଗବାନ ରାମ ପଚାରୁଛନ୍ତି କ'ଣ କରିବା ବର୍ତ୍ତମାନ, ବିଭୀଷଣଙ୍କୁ ଶରଣ ଦେବା ନା ନାହିଁ? ତାଙ୍କର ପାର୍ଶ୍ୱଦମାନେ କହୁଛନ୍ତି ନା, ସିଏ ହେଉଛନ୍ତି ଶତ୍ରୁ ପକ୍ଷରୁ ଆସୁଛନ୍ତି, ଆମେ କେମିତି ତାଙ୍କୁ ଶରଣ ଦେବା? ହନୁମାନ ହନୁମାନ ଜୟନ୍ତୀ ଆଜି ବହୁତ ସୁନ୍ଦର ପବିତ୍ର କଥା, ହନୁମାନ କଥା ଆସିଗଲା, ହନୁମାନ କଥା ଗୋଟେ କଥା କହି ହନୁମାନ କଥାକୁ ଆମେ କଥାକୁ ବିଶ୍ରାମ ଦେବା। ଆମେ ଚିନ୍ତା କରୁଥିଲୁ ହନୁମାନ ବିଷୟ କିଛି କହିବା ବୋଲି, ଯାହା ପଏଣ୍ଟ ଆସିଗଲେ ହନୁମାନଜୀ କୃପାରୁ ଆଜି ତାଙ୍କର ଆବିର୍ଭାବ ତିଥି। ତେଣୁ ହନୁମାନ ସେ ଯାଇଥିଲେ ଶହେ ଯୋଜନ ଯୋରାଇଛି ଲଙ୍ଘନ କରି ଚାଲିଗଲେ, ଜୟ ଶ୍ରୀରାମ କହିକରି ଚାଲିଗଲେ, ଏତେ ଶକ୍ତି ତାଙ୍କର ଥିଲା। ତେଣୁ ବିଭୀଷଣଙ୍କର ସେ ଦେଖିଲେ, ବିଭୀଷଣଙ୍କୁ ତାଙ୍କର ବିଭୀଷଣଙ୍କର ତ ସଂସ୍ପର୍ଶରେ ଆସିଛନ୍ତି, ଲଙ୍କାରେ ରାମ ନାମ ବିଭୀଷଣ ନେଉଥିଲେ, ଆଉ କେହି ନେଉନଥିଲେ, ଲଙ୍କାରେ ରାମ ନାମ ନେଉଥିଲେ ବିଭୀଷଣ। ତେଣୁ ତାଙ୍କୁ ସେ କୃପା କରିଛନ୍ତି ବିଭୀଷଣଙ୍କୁ, ତେଣୁ ସେ ଜାଣିଛନ୍ତି ବିଭୀଷଣ ବିଷୟରେ। ସେ କିଛି କହିଲେନି, ଅନ୍ୟମାନେ କହିଲେ ନା ଆମେ ତାଙ୍କୁ ରଖିବା ନାହିଁ, କିନ୍ତୁ ଭଗବାନ ରାମଚନ୍ଦ୍ର ଦୁଇଟି କଥା କହିଥିଲେ, ଦୁଇଟି କଥା କହିଥିଲେ, ଯେଉଁ କଥା କହିକରି ସେ ବିଭୀଷଣଙ୍କୁ ଶରଣ ଦେଲେ ରାମାୟଣରେ, ଆଉ ଅନ୍ୟ ପୁରାଣମାନଙ୍କୁ ସେ ବର୍ଣ୍ଣନା କରାଯାଇଛି, ଆମେ ସେଇଟାକୁ ଆଲୋଚନା କରିବା ନାହିଁ, ଆମ ସମୟ ନାହିଁ। କିନ୍ତୁ ଏ ଶ୍ଳୋକଟି କହିବା, ଭଗବାନ ଏହି ଶ୍ଳୋକଟି କହିଛନ୍ତି, ଶକୃଦେବ ପ୍ରପନ୍ନାୟ, ଶକୃତ କହିଲେ ଥରେ ଥରେ ଜଣେ ଯଦି ଶରଣରେ ଯିବେ, ଭଗବାନଙ୍କ ଶରଣରେ ଯିବେ, ଶକୃଦେବ ପ୍ରପନ୍ନାୟ ତବାସ୍ମିତି ତ ଯାହାଚତେ, ପ୍ରଭୁ ମୁଁ ଆପଣ କର ତବାସ୍ମି ଇତି ଯାହାଚତେ, ଏତିକି ଯଦି ଜଣେ ପ୍ରାର୍ଥନା କରେ, ଅଭୟଂ ସର୍ବଭୂତେଭ୍ୟୋ, ସମସ୍ତଙ୍କୁ ଭଗବାନ ଅଭୟ ପ୍ରଦାନ କରିବେ, ଏତତ୍ ବ୍ରତଂ ମମ, ଇଏ ହେଉଛି ମୋର ବ୍ରତ, ଭଗବାନ ଏ ବ୍ରତରୁ କେବେ ହେଲେ, ଏଇଟା ହେଉଛି ଶ୍ରେଷ୍ଠ ଯଶ ଭଗବାନଙ୍କର। ଏମିତିକି ଶତ୍ରୁ ମଧ୍ୟ, ଶତ୍ରୁପକ୍ଷ ଯଦି ଆପଣ ଶରଣ ଯିବେ ମଧ୍ୟ ଭଗବାନ ଶରଣ ଦେବେ। ତେଣୁ ଯେତେବେଳେ ଇଏ ଆସିଲେ ଆମର ଗଲେ ଦେଖିବେ ସାଉଥରେ ସେ ଧନୁଷ୍କୋଟି ବୋଲି ସେ ସ୍ଥାନ ରହିଛି, ଯେଉଁଠି ଭଗବାନ ରାମଚନ୍ଦ୍ର ସେଇଠି ସେତୁବନ୍ଧ ନିର୍ମାଣ କରିବା ପାଇଁ ସେଠି ଅବସ୍ଥାନ କରିଥିଲେ, ସେଇଠି ଆସିକି ବିଭୀଷଣ ଶରଣ ନେଇଥିଲେ, ତାହାର ସ୍ଥାନର ନାମ ହେଉଛି ଧନୁଷ୍କୋଟି। ତେଣୁ ଯେତେବେଳେ ଭଗବାନ ରାମଚନ୍ଦ୍ର ଦେଖିଲେ, ତାଙ୍କୁ କହିଲେ, ସମ୍ବୋଧନ କଲେ, ଲଙ୍କେଶ ଆସ, ଲଙ୍କେଶ ସ୍ୱାଗତମ, ତାଙ୍କୁ ସ୍ୱାଗତ କଲେ। ତେଣୁ ସୁଗ୍ରୀବ ବହୁତ ତାଙ୍କ କ୍ରୋଧ ଆସିଗଲା, ସେ କହିଲେ ଇଏ ଆପଣଙ୍କ ଶରଣରେ ଗଲେ ବୋଲି ଆଉ ତାକୁ ଲଙ୍କାରେ ରାଜ କରିଦେଲେ, ଆଉ ଯଦି ରାବଣ ଯଦି ଶରଣ ଯିବେ କ'ଣ କରିବେ? ତେଣୁ କୁହାଯାଏ ଭଗବାନ କହିଲେ ମୁଁ ଅଯୋଧ୍ୟାକୁ ତାଙ୍କୁ ପ୍ରଦାନ କରିବି। ଇଏ ଭଗବାନ କିଭଳି ଭକ୍ତବତ୍ସଳତା, ଭଗବାନ ଶରଣରେ ଗଲେ ଭଗବାନ ସବୁ ପ୍ରକାର ରକ୍ଷା କରିବେ। ତେଣୁ ହନୁମାନ ମଧ୍ୟ ସେହିଭଳି ଭାବରେ ଭଗବାନ ଶରଣରେ ଯାଇଥିଲେ, ଭଗବାନ ତାଙ୍କୁ ସେ ଶ୍ରେଷ୍ଠ ସ୍ଥାନ ପ୍ରଦାନ କରିଥିଲେ। ଭଗବାନ ହନୁମାନ ବର୍ତ୍ତମାନ ମଧ୍ୟ ରହିଛନ୍ତି, କିଂ ପୁରୁଷ ବର୍ଷରେ ଭଗବାନ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, କିଂ ପୁରୁଷ ବର୍ଷରେ ହନୁମାନ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ତେଣୁ ଭଗବାନ ରାମଚନ୍ଦ୍ର ହନୁମାନଙ୍କର ଆରାଧ୍ୟ ଦେବ, ଥରେ ଆମେ ଭଗବାନ କୃଷ୍ଣଙ୍କର ଆମର ଆରାଧ୍ୟ ହେଉଛନ୍ତି ଭଗବାନ କୃଷ୍ଣ, ତାଙ୍କର ଆରାଧ୍ୟ ହେଉଛନ୍ତି ଭଗବାନ ରାମ। ତେଣୁ ଭଗବାନ ରାମକୃଷ୍ଣ ଭଗବାନ କୃଷ୍ଣଙ୍କର ଲୀଳାରେ ଗୋଟେ ହେଇଥିଲା ଦ୍ୱାରକା ଲୀଳାରେ, ଏଇଟା ଭାଗବତ ନାହିଁ, ଅନ୍ୟ କେଉଁଠି ଥରେ ବର୍ଣ୍ଣନା କରାଯାଇଛି, ଆମର ଦ୍ୱାରକା ଲୀଳା ଚାଲିଛି ବର୍ତ୍ତମାନ। ତେଣୁ ଭଗବାନ କୃଷ୍ଣ ପଠାଇଲେ, ତାଙ୍କ ଗରୁଡ଼ଙ୍କୁ ପଠାଇଲେ, ଗରୁଡ଼ଙ୍କୁ ପଠାଇଲେ ହନୁମାନଙ୍କୁ ଡାକ ବୋଲି, ଏ ଗୋଟେ ଲୀଳା ହେଇଥିଲା ସେହି ସମୟରେ, ଏ ଯେଉଁ ଦ୍ୱାରକା ଲୀଳାରେ ଏଇଟା ହେଇଥିଲା, ତାଙ୍କୁ କହିଲେ ହନୁମାନଙ୍କୁ ଡାକ, ତେଣୁ ଗଲେ ହନୁମାନ ଭଗବାନ ଗରୁଡ଼, ତାଙ୍କର ବହୁତ ଶକ୍ତି ରହିଛି, ଗରୁଡ଼ଙ୍କର ଯେଉଁ ପଙ୍ଖା ରହିଛି ତାଙ୍କର ପକ୍ଷ, ଏ ଦୁଇଟି ସାମବେଦର ସ୍ତୁତି ସେ କରନ୍ତି, ପକ୍ଷ ଯେତେବେଳେ ଚାଳନ କରିକି ସେ ଧାବମାନ ହୁଅନ୍ତି, ଏଇ ସାମବେଦର ଦୁଇଟି ସ୍ତୁତିକୁ ସେ ଇଏ କରନ୍ତି, ତାଙ୍କ ପକ୍ଷରୁ ସେ ସ୍ତୁତି ଆସେ, ସାମବେଦର ସ୍ତୁତି ସବୁ ଆସେ। ତେଣୁ ଯାଇ ପହଞ୍ଚିଗଲେ ସେଇ କିଙ୍ଗ ପୁରୁଷ ବସରେ, ହନୁମାନଙ୍କୁ କହିଲେ ହନୁମାନଜୀ ଭଗବାନ ପ୍ରଭୁ ଡାକୁଛନ୍ତି, ଆମର ହନୁମାନ ଡାକୁଛନ୍ତି, ପ୍ରଭୁ ଆସନ୍ତୁ ନା, ଶୁଣିଲେ ନାହିଁ ହନୁମାନ, ଶୁଣିଲେ ନାହିଁ ସେ ବହୁତ ପ୍ରକାର କଲେ, ତାଙ୍କୁ ଗୋଟିଏ ଲାଙ୍ଗୁଡ଼ରେ ମାରିଦେଲେ, ସେ ଯାଇକି ଆସି ପଡ଼ିଲେ ଦ୍ୱାରକାରେ, କିଙ୍ଗ ପୁରୁଷ ବର୍ଷରେ ଆସି ଦ୍ୱାରକାରେ ପହଞ୍ଚିଗଲେ। ତେଣୁ ପହଞ୍ଚିଗଲେ ଭଗବାନ ପଚାରିଲେ କ'ଣ ହେଲା, ନା ଏମିତି ପ୍ରଭୁ ଶୁଣିଲେ, ହନୁମାନଜୀ ଶୁଣିଲେ ନାହିଁ କିଛି ମୋ କଥା, ନା ତୁମେ କ'ଣ କହିଲ? ମୁଁ କହିଲି ପ୍ରଭୁ ଡାକୁଛନ୍ତି, ଦ୍ୱାରକାଧୀଶ ଡାକୁଛନ୍ତି, ନା ତୁମେ କାହିଁକି କହିଲ ଦ୍ୱାରକାଧୀଶ? ତୁମେ କହିବ ଭଗବାନ ରାମଚନ୍ଦ୍ର ଡାକୁଛନ୍ତି, ଶ୍ରୀ ଶ୍ରୀ ସୀତାରାମ ରକ ହନୁମାନ ଯେଉଁ କି ଭଗବାନ ରାମଚନ୍ଦ୍ର ଡାକୁଛନ୍ତି। ତେଣୁ ସେ ପୁଣି ଥରେ ଆସିଲେ, ପୁଣି ଥରେ ଆସିକରି କହିଲେ ହନୁମାନଜୀ ଆପଣ ପ୍ରଭୁ ଡାକୁଛନ୍ତି, ଭଗବାନ ରାମଚନ୍ଦ୍ର ଡାକୁଛନ୍ତି। ହନୁମାନଙ୍କର ଗୋଟେ ସୁନ୍ଦର ଶ୍ଳୋକ ରହିଛି, ହନୁମାନଜୀ ଏକଥା କହନ୍ତି, ଶ୍ରୀନାଥ ଜାନକୀନାଥ ଅଭେଦ ପରମାତ୍ମନି ମମ ଜୀବନ ସର୍ବସ୍ୱ ରାମ ରାଜବଲୋଚନ। ଶ୍ରୀନାଥ ଶ୍ରୀ କହିଲେ ଏଇ ଜାନକୀଙ୍କ ନାଥ, ଏଇ ଶ୍ରୀନାଥ କହିଲେ ଆମର ଯେଉଁ ରହିଛନ୍ତି ରାଧାରାଣୀଙ୍କର ସ୍ୱାମୀ ବା କ'ଣ ଲକ୍ଷ୍ମୀଙ୍କର ନାଥ ଜଗନ୍ନାଥ ବା କୃଷ୍ଣ, ଏବଂ ଜାନକୀନାଥ ଭଗବାନ ରାମଚନ୍ଦ୍ର, ଅଭେଦ ସେଥିରେ କୌଣସି ଭେଦ ନାହିଁ, ପରମାତ୍ମା ନିଶି ପରମାତ୍ମା ସେମାନେ ଦୁଇଜଣ ଯାକ। କିନ୍ତୁ ମମ ଜୀବନ ସର୍ବସ୍ୱ ରାମ ରାଜୀବ ଲୋଚନ, କିନ୍ତୁ ମୋର ଜୀବନ ସର୍ବସ୍ୱ ହେଉଛି ରାମ କହିକିରି ସେ ଚାହିଁଲେ। ଗରୁଡ଼ିଜୀ କହିଲେ ମୋ ପୃଷ୍ଠରେ ବସନ୍ତୁ, ମୁଁ ନେଇଯିବି, ନା ନା ତମେ ଯା, ମୁଁ ଯିବି ମୋର ଅଲଗା। ଏଭଳି ଭାବରେ ଯେତେବେଳେ ଯାଇକି ଗରୁଡ଼ଜୀ କଥା ତାଙ୍କର ସ୍ପିଡ଼ ରହିଛି, ସିଏ ଆସି ପହଞ୍ଚିଗଲା ବେଳକୁ ହନୁମାନ ଆସି ପହଞ୍ଚିଯାଇଛନ୍ତି। କିଭଳି ପହଞ୍ଚିଯାଇଛନ୍ତି ନା ଏଇଭଳି ବା ଯେଉଁ ରହିଛନ୍ତି ଇଏ ରହିଛନ୍ତି ଆଜିର ଉପରେ ଯେଉଁ ରହିଛନ୍ତି ହନୁମାନ, ସେଇ ଦୃଶ୍ୟ ସେଇଭଳିଆ ରହିଛନ୍ତି ଭଗବାନ ହନୁମାନଜୀ ରହିଛନ୍ତି। ତଳେ ଟିକେ ଅଲଗା ପ୍ରକାର କରାଯାଇଛି, ଆମର ସେ ଇଏ କହିବେ ଆମର ସନ୍ଦୀପନ କହିବେ ତାର କ'ଣ ପାଇଁ ଏଇଭଳି କରିଛନ୍ତି, କିନ୍ତୁ ଉପରେ ଯେଉଁ ଭାବରେ ରହିଛନ୍ତି ସେଇଭଳି ଭାବରେ ସେ ଦେଖିଲେ ଗରୁଡ଼। କ'ଣ ରାମ ଲକ୍ଷ୍ମଣ, ରାମ ଲକ୍ଷ୍ମଣ ସୀତା ଏବଂ ହନୁମାନଜୀ ସେଠି ବସିଛନ୍ତି, ସେ କୃଷ୍ଣ ହେଇଗଲେ ରାମ, ସେଇ କୃଷ୍ଣ ସେଇ ରାମ, ଏବଂ ରୁକ୍ମିଣୀ ହେଇଗଲେ କ'ଣ ସୀତା ହେଇଗଲେ, ଏବଂ ରୁକ୍ମିଣୀ ପ୍ରକୃତି ସୀତା। ସୀତା ଆମେ ବର୍ଣ୍ଣନା କରିଥିଲୁ ଭଗବାନ ବିବାହ ଲୀଳାରେ ବର୍ଣ୍ଣନା କରିଥିଲେ କିଭଳି ଭାବରେ ସୀତା, ସେ ହେଉଛନ୍ତି ସୀତା, ଏବଂ ଲକ୍ଷ୍ମଣ ସେଠି ଥିଲେ ବଳରାମ ଥିଲେ, ସେ ଲକ୍ଷ୍ମଣ ହେଇଗଲେ, ଏବଂ ହନୁମାନ ତାଙ୍କ ପାଖରେ ବସିଲେ, ହନୁମାନ ତାଙ୍କ ପାଖରେ ବସିଛନ୍ତି, ଇଏ ଗରୁଡ଼ ଆସି ଦେଖୁଛନ୍ତି ଏଇ ଲୀଳାକୁ ଦେଖୁଛନ୍ତି। ତେଣୁ ଏଇଭଳି ଭାବରେ ରାମ ଲକ୍ଷ୍ମଣ ସୀତା ହନୁମାନ, ସୀତାରାମ ଲକ୍ଷ୍ମଣ ଭକ୍ତ ହନୁମାନ, ସୀତାରାମ ଲକ୍ଷ୍ମଣ ଭକ୍ତ ହନୁମାନ, ଜୟ ସୀତାରାମ ଲକ୍ଷ୍ମଣ ଭକ୍ତ ହନୁମାନ, ସୀତାରାମ ଲକ୍ଷ୍ମଣ ଭକ୍ତ ହନୁମାନ, ସୀତାରାମ ଲକ୍ଷ୍ମଣ ଭକ୍ତ ହନୁମାନ, ସୀତାରାମ ଲକ୍ଷ୍ମଣ ଭକ୍ତ ହନୁମାନ, ଜୟ ସୀତାରାମ ଲକ୍ଷ୍ମଣ ଭକ୍ତ ହନୁମାନ, ସୀତାରାମ ଲକ୍ଷ୍ମଣ ଭକ୍ତ ହନୁମାନ। ହନୁମାନଙ୍କର ଆମେ ସ୍ତୁତି କରୁଛେ, ସବୁବେଳେ ଆରମ୍ଭରେ କରୁଛେ ସ୍ତୁତି, ଏ ହନୁମାନଙ୍କ ସ୍ତୁତି ଆଉ ଥରେ କହିବା। ମନୋଜବଂ ମାରୁତ ତୁଲ୍ୟ ବେଗଂ, ମନୋଜବଂ ମାରୁତ ତୁଲ୍ୟ ବେଗଂ, ଜିତେନ୍ଦ୍ରିୟଂ ବୁଦ୍ଧିମତାଂ ବରିଷ୍ଠଂ, ଜିତେନ୍ଦ୍ରିୟଂ ବୁଦ୍ଧିମତାଂ ବରିଷ୍ଠଂ, ଭାତାତ୍ମଜଂ ବା ନରଯୂଥ ମୁଖ୍ୟଂ, ଭାତାତ୍ମଜଂ ବା ନରଯୂଥ ମୁଖ୍ୟଂ, ଶ୍ରୀରାମଦୂତଂ ଶରଣଂ ପ୍ରପଦେ, ଶ୍ରୀରାମଦୂତଂ। ଆମ ଶ୍ରୀମଦ ଆତ୍ମନିବେଦନ ସ୍ୱାମୀ ମହାରାଜ ଏଠି ଗୋଟେ ଥରେ କ୍ଲାସ୍ ଦେଉଥିଲେ, ସେତେବେଳେ ସେ କହିଥିଲେ ଆମେ ହନୁମାନଜୀଙ୍କୁ ସ୍ତୁତି କରିବା, ରାମଜୀଙ୍କୁ ସ୍ତୁତି କରିବା। ତେଣୁ ମୁଁ ଯେତେବେଳେ ସବୁଦିନ ଭାଗବତ କହେ, ମୁଁ ପ୍ରଥମେ ହନୁମାନଜୀଙ୍କର ପ୍ରାର୍ଥନା କରେ, ତାପରେ ରାମଜୀଙ୍କର ପ୍ରାର୍ଥନା କରେ, ତାପରେ ଭାଗବତ କଥା କୁହେ। ତେଣୁ ଏଇଭଳି ଭାବରେ ହନୁମାନ କ'ଣ ନା ମନୋଜବଂ ମାରୁତ ତୁଲ୍ୟ ବେଗମ୍, ମନୋଜବଂ ତାଙ୍କର ଯେଉଁ ବେଗ ରହିଛି, ମାରୁତ ବାୟୁଙ୍କର ଯେଉଁଭଳି ଭାବେ ବେଗ ରହିଛି ସେଇଭଳି ଭାବରେ ତାଙ୍କର ବେଗ, ମନୋଜବଂ ମନ ବେଗରେ ସେ ଯାଆନ୍ତି, ତାଙ୍କର ବେଗ ରହିଛି ଏଇଭଳି ଭାବରେ ମନୋଜବଂ ମାରୁତ ତୁଲ୍ୟ ବେଗମ୍, ଜିତେନ୍ଦ୍ରିୟ ବୁଦ୍ଧିମତାଂ ବରିଷ୍ଠମ୍, ଜିତେନ୍ଦ୍ରିୟ ସିଏ ଇନ୍ଦ୍ରିୟମାନଙ୍କୁ ଜିତିଛନ୍ତି, ସିଏ ଜିତେନ୍ଦ୍ରିୟ ଏବଂ ବୁଦ୍ଧିମତାଂ ବରିଷ୍ଠମ୍, ବୁଦ୍ଧିମାନ ମାନଙ୍କ ବ୍ୟକ୍ତିମାନଙ୍କ ଭିତରେ ସବୁ ଶ୍ରେଷ୍ଠ ବୁଦ୍ଧିମତାଂ ବରିଷ୍ଠମ୍, ଏବଂ ଭାତାତ୍ମଜଂ, ଭାତାତ୍ମଜଂ କହିଲେ ଭାତ କହିଲେ ପବନ, ପବନଙ୍କର ପୁତ୍ର ସିଏ, ଭାତାତ୍ମଜଂ ବାହନର ଯୁଥ ମୁଖ୍ୟମ୍, ବାହନର ଯେଉଁ ସୈନ୍ୟମାନେ ସବୁ ଥିଲେ ତାଙ୍କ ଭିତରେ ମୁଖ୍ୟ ଥିଲେ ହନୁମାନଜୀ, ଭାନ ଶ୍ରୀରାମ ଦୂତଙ୍କୁ ଶରଣ, ସେଇ ଶ୍ରୀରାମ ଦୂତଙ୍କୁ ଆମେ ପ୍ରାର୍ଥନା କରିବା ଆଜି ତାଙ୍କର ଆବିର୍ଭାବ ଦିବସ ସଂକ୍ରାନ୍ତି, ପଣା ସଂକ୍ରାନ୍ତି, ତେଣୁ ଆମେ ତାଙ୍କୁ ପ୍ରାର୍ଥନା କରିବା, ତାଙ୍କ କୃପାପ୍ରାପ୍ତ ହେଲେ ଆମେ ରାମଜୀଙ୍କ କୃପାପ୍ରାପ୍ତ ହେଲା ବାବା, ଆମେ ରାମଜୀଙ୍କ ଧାମରେ ରହିଛେ ରଘୁନନ୍ଦନ ଧାମରେ, ତାଙ୍କ କୃପାପ୍ରାପ୍ତ ହେବା ପାଇଁ ହନୁମାନଜୀଙ୍କ କୃପାପ୍ରାପ୍ତ ହେବା। ତେଣୁ ଏଇଭଳି ଭାବରେ ଆଜି ଆମେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରଭକ୍ତ କି।